భగవతే వాసుదేవాయ. శ్రీమద్ భాగవతం దశమ స్కంద 48 అధ్యాయ శ్లోక 45. కస్మాత్ కృష్ణ ఇహాయాతి ప్రాప్త రాజ్యో హతాహితః నరేంద్ర కన్యా ఉద్వాహ్య ప్రీత సర్వ శ్రోద్భృతః. కస్మాత్ కృష్ణ ఇహాయాతి 10 10 10 47 45. కస్మాత్ కృష్ణ ఇహ ఆయాతి ప్రాప్త రాజ్యో హతా అహిత నరేంద్ర కన్యా ఉద్వాహ్య ప్రీత సర్వ శ్రుహృత. 10 47 45. కస్మాత్ కృష్ణ ఇహాయాతి కస్మాత్ కృష్ణ ఇహాయాతి ప్రాప్త రాజ్యో హతాహితః నరేంద్ర కన్యా ఉద్వాహ్య ప్రీతః సర్వ శ్రోద్భృతః. ప్రీత సర్వ శ్రోద్భృతః భృతభృతః పడివే. కస్మాత్ కృష్ణ ఇహాయాతి ప్రాప్త రాజ్యో హతాహితః నరేంద్ర కన్యా ఉద్వాహ్య ప్రీతః సర్వ శ్రోద్భృతః. హరి కృష్ణ ఉపస్థ భక్త సదన్ బృంద మాతృవృంద దర్శక బృంద పూజారి బృంద ఆ జతి బృంద సభ వచ్చింది సమస్తంగా ఆమె ఆమర ఈ శ్రీమద్ భాగవతం కథకు స్వాగతం జనవచ్చు. ఆమర కథ చలిసింది అందగా ఆమరే అందగా ఆమరే ఉద్ధవ భగవాన్కు శ్రేష్ట భగవాన్కు అత్యంత ప్రియతమ భక్త ఏం గోపిమాని మధ్య భగవాన్కు అత్యంత ప్రియతమ ତେଣୁ ଦୁଇ ଯେଉଁ କଥା ଚାଲିଛନ୍ତି ଗୋପୀମାନେ ଏବଂ ଉଦ୍ଧବ ଏ ସମସ୍ତରର ସେମାନେ ସେହି ସ୍ତରରେ କଥା ଆଶ୍ଚର୍ଯ୍ୟ ହୋଇପାରିବ. ଜଣେ ବହୁତ ଉଚ୍ଚ ସ୍ତରର ବକ୍ତା ଥିବେ ଆଉ ଶ୍ରୋତା ଥିବେ ବହୁତ ନିମ୍ନ ସ୍ତରର, ତାହେଲେ ସିଏ କଥା କିଛି ବୁଝିପାରିବେ ନାହିଁ ବା ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ. ବା ଶ୍ରୋତା ଥିବେ ବହୁତ ଉଚ୍ଚ ସ୍ତରର କଥା ଥିବେ ବହୁତ ନିମ୍ନ ସ୍ତରର ବକ୍ତା ଥିବେ ବହୁତ ନିମ୍ନ ସ୍ତରର, ତାହେଲେ ସେ କଥା ଆଶ୍ଚର୍ଯ୍ୟ ହୋଇପାରିବ ନାହିଁ. କିନ୍ତୁ ଭାଗବତମ ଏଭଳି ଶାସ୍ତ୍ର, ଭାଗବତ ଏଭଳି ଶାସ୍ତ୍ର ଯେ ଏଥିରେ ସମସ୍ତଙ୍କ ପାଇଁ ଯେଉଁ କୁହାଯାଇଛି ନା, ଯିଏ ଶୁଣିବ ଭାଗବତମ ଯେଉଁ ଏଭଳି ଶାସ୍ତ୍ର ଯଶାଙ୍ଗ ଭାଇ ସୁଏ ମାଣାୟାମ, ଯେଉଁମାନେ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣୁଛନ୍ତି ତାଙ୍କ କଥା ଛାଡ଼ନ୍ତୁ. ଯଶାଙ୍ଗ ଭାଇ ସୁଏ ମାଣାୟାମ କୃଷ୍ଣ ପରମ ପୁରୁଷ ଭକ୍ତି ଉତ୍ପଦତେ, ଭଗବାନ ଯିଏକି କୃଷ୍ଣ ଯିଏକି ପରମ ପୁରୁଷ ତାଙ୍କ ପ୍ରତି ଭକ୍ତି ଉତ୍ପନ୍ନ ହେବ. ଏ ଭକ୍ତିର ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ, କିନ୍ତୁ ଗୌଣ ଫଳ ହେଉଛି ଶୋକ ମୋହ ଭୟ ଚାଲିଯିବ. ତେଣୁ ବିଶେଷ ଭାବରେ ଭାଗବତ ବର୍ଣ୍ଣନା କରାଯାଇଛି, ଇଏ ହେଉଛି ଭବସ୍ୱଦା ସୂତ୍ର ମନ ବିରାମାତ୍, ଯେଉଁମାନେ ଶୁଣିବେ ତାଙ୍କ ପାଇଁ ଏଇ ଗୋଟେ ଔଷଧ ଭଳି. ତେଣୁ ଯାହା ବି ହେଲେ ବି ଭାଗବତମ ଶାସ୍ତ୍ର ସାଧାରଣ ଶାସ୍ତ୍ର ନୁହନ୍ତି, ଭାଗବତମ ଶାସ୍ତ୍ର ଅନ୍ୟ କୌଣସି ଏଭଳି ଶାସ୍ତ୍ର ନାହିଁ, ନାନ୍ୟତ୍ର ଅନ୍ୟ କେଉଁଠାରେ ଏ ଶାସ୍ତ୍ର ନାହିଁ. ବା ଏ ଯେଉଁ ଧର୍ମ ପ୍ରଜିତ କୈତବୋତ୍ରରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ନାନ୍ୟତ୍ର, ଅତ୍ର ତିନିଥର ବ୍ୟବହାର କରାଯାଇଛି, ଅତ୍ର ତିନିଥର ବ୍ୟବହାର କରାଯାଇଛି ଆଉ କେଉଁଠି ନ ଅନ୍ୟତ୍ର, ଆଉ କେଉଁଠି ନାହିଁ ଏଭଳି ଶାସ୍ତ୍ର। ତେଣୁ ପ୍ରଭୁପାଦ ମହାରାଜ ଭାଗବତଙ୍କୁ ଆମର ଏଠାରେ ଇଣ୍ଟ୍ରୋଡ୍ୟୁସ୍ କଲେ, ଭାଗବତଙ୍କୁ ସମସ୍ତେ ଶୁଣିବେ। ଆମର ହତଭାଗ୍ୟ ଆମେ ଶୁଣୁନାହୁଁ, ଯାହା ବି ହଉ। ତେଣୁ ଏ ଯେଉଁ ଗୋପୀମାନଙ୍କର କଥା ଏ ତ୍ରିଲୋକକୁ ପବିତ୍ର କରିଦେଉଛି, ଆମ କଥା କ'ଣ କହିବା? ଏ ତ ଉଦ୍ଧବ କହିବେ ଲାଷ୍ଟକୁ, ଉଦ୍ଧବ କହିବେ ତିନି ଲୋକକୁ ପବିତ୍ର କରିଦେଉଛି କଥା। ତେଣୁ ଆମେ ଯଦି ନ ଶୁଣିବା ଆଉ କ'ଣ ପବିତ୍ର ହେବେ? ଆମେ ଯଦି ଶୁଣିବା ସିନା, ଆମେ ଯଦି ଆମ କଥାରେ ରହିବା, ଅନ୍ୟ କଥାରେ ରହିବା, ଆଉ କ'ଣ ଆମ କାନରେ ପଶିବ ନା କ'ଣ? ଆମେ କ'ଣ ପବିତ୍ର କରିବ? ଯିଏ ଶୁଣିବ ତାଙ୍କର ମନ ପବିତ୍ର ହେବ, ଯିଏ ନ ଶୁଣିବ ତାଙ୍କର କ'ଣ? ଇଏ ପାଖରେ ବସିଥିଲେ ମଧ୍ୟ କ'ଣ କାନରେ ଥିବ ନା କ'ଣ? କାନ କେଉଁଠି ଯାଇ ଅଛି, ମନ କେଉଁଠି ଯାଇ ଅଛି? କଥାରେ ମନ ନାହିଁ ଆଉ ସେମାନେ କ'ଣ ପବିତ୍ର ହେବେ? ଯାହା ବି ହଉ, ତେଣୁ ଆଉ ପୂର୍ବ ଶ୍ଳୋକରେ ଯେଉଁ କୁହାଗଲା ଯେ ଅପି ଏସ୍ୟତି ହ ଦାସାରହ, ଆସିବେ କି? ଦାସାରହ ଶବ୍ଦ ଆମେ ବ୍ୟାଖ୍ୟା କରୁଥିଲେ, ଦାସ ଆମେ ତାଙ୍କର ଦାସ, ସମସ୍ତେ ଜୀବ ହେଉଛନ୍ତି ତାଙ୍କର ଦାସ, କିନ୍ତୁ ଆମେ ଭାବୁଛୁ ଆମେ ମାଲିକ, ଆମେ ଦାସ ନୁହଁ, ଆମେ ହେଉଛୁ ମାଲିକ। ତେଣୁକରି ଦୁଃଖ ଭୋଗ କରିବାକୁ ପଡ଼ୁଛି। ଆମେ ଯଦି ଭାବିଦେବା ଯେ ପ୍ରକୃତରେ ଆମେ ହେଉଛେ ଭଗବାନ ଦାସ, ତାହେଲେ ଆମର ଆଉ କୌଣସି ଦୁଃଖ ନାହିଁ। ଜୀବ କୃଷ୍ଣ ଦାସ ଏ ବିଶ୍ୱାସ କରିଲେ ତ ଆର ଦୁଃଖ ନାହିଁ। ବୈଷ୍ଣବ ଆଚାର୍ଯ୍ୟମାନେ ବୋଲିଛନ୍ତି ସେଇଟାକୁ, ଜୀବ କୃଷ୍ଣ ଦାସ ଏଇଠି ବିଶ୍ୱାସ ଯଦି ହେଇଯିବ ତାହେଲେ ଆଉ ତାଙ୍କର ଦୁଃଖ ନାହିଁ, ତାଙ୍କର କିଛି। ତେଣୁ ଇଏ ଯେଉଁ ରହିଛି ଭଗବାନଙ୍କର ସମସ୍ତେ ଦାସ, ଏକଲା ଈଶ୍ୱର କୃଷ୍ଣ ଆର ସବୁ ଭୃତ୍ୟ, ଯାହାର ଯେଛେ ନାଚାଏ ସେ ତେଚେ କରେ ନୃତ୍ୟ। ଏକଲା ଈଶ୍ୱର ହେଉଛନ୍ତି କୃଷ୍ଣ, ଆଉ ସବୁ ଏମିତିକି ବଳରାମ ମଧ୍ୟ ତାଙ୍କର ଭୃତ୍ୟ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା? ଯାହାର ଯେଛେ ନାଚାଏ, ଯାହାକୁ ଯେଉଁଭଳି ଭାବରେ ସେ ନଚେଇବେ ସେ ସେଇଭଳି ଭାବେ ନୃତ୍ୟ କରିବ। ତେଣୁ ଇଏ ଯେଉଁ ରହିଛି ଦାସାରହ ଶବ୍ଦ ଅର୍ଥ ଆମେ ଗତକାଲି କହୁଥିଲେ, ଦାସ ଆମେ ଦାସ, ଭଗବାନ ଦାସ, ତେଣୁ ଆମେ ଅହର, ଅହର କହିଲେ ଯୋଗ୍ୟ ଭଗବାନ ଦର୍ଶନ କରିବା ପାଇଁ। ଅପି ଏସ୍ୟତି ଇହ ଦାସାରହ ତପ୍ତା ସ୍ୱକୃତୟା ସୁଚା ସଞ୍ଜୀବୟନୁ ନୋ ଗାତ୍ରୈ ଯଥେନ୍ଦ୍ର ବନ ଅମ୍ବୁଦୈ, ଆସିଲେ ଆମେ ଜୀବନ ପ୍ରାପ୍ତ ହେବୁ। ତେଣୁ ଏଇ ଯେଉଁ ଗୋପୀମାନେ କହିଲେ, ଅନେକ ଗୋପୀ ରହିଛନ୍ତି, ବିଭିନ୍ନ ଗୋପୀମାନେ କଥା କହୁଛନ୍ତି, ସମସ୍ତେ ଗୋଟିଏ ପ୍ରକାର ଗୋପୀ କଥା କହିନାହାନ୍ତି, ଅଲଗା ଅଲଗା ପ୍ରକାର ତାଙ୍କର କୁହାର କେଉଁ ଭାବ ରହିଛି କି ବାମ୍ୟ। ଏଇଟା ଯେଉଁ ଶ୍ଳୋକ କୁହାଯାଇଛି ଏଇଟା ବାମ୍ୟ ଭାବର କଥା, ଆଉ ପୂର୍ବରୁ ଯେଉଁଟା ତାର ଅର୍ଥ ହେଉଛି, ଆଉ ପୂର୍ବରୁ ଯେଉଁଟା କୁହାଯାଇଥିଲା ସେଇଟା ଦକ୍ଷିଣ ସ୍ୱଭାବ। ଦୁଇ ପ୍ରକାର ସ୍ୱଭାବ ରହିଛି ଭଗବାନଙ୍କର, ଯେଉଁ ପ୍ରିୟାମାନେ ଅଛନ୍ତି ରାଧାରାଣୀଙ୍କର ହେଉଛି ବାମ୍ୟ ଭାବ, ବାମ୍ୟ ଭାବ, ସେ ବହୁତ ସବୁ ମାନ କରନ୍ତି, ଅଭିମାନ କରନ୍ତି, ବହୁତ ଗାଳି ଦିଅନ୍ତି କୃଷ୍ଣଙ୍କୁ। କିନ୍ତୁ ଦକ୍ଷିଣ ଭାବର ବ୍ୟକ୍ତିମାନେ, ଦକ୍ଷିଣ ଭାବର ଗୋପୀମାନେ ଅଛନ୍ତି, ଯେମିତି ଚନ୍ଦ୍ରାବଳି, ଏମାନେ ହେଉଛନ୍ତି ଦକ୍ଷିଣ ଭାବର ଗୋପୀ। ତେଣୁ ଏମାନେ ଏମାନେ ଭଗବାନଙ୍କର ଏମାନେ ଭାବନ୍ତି, ଆ ଭିତରେ ତଫାତ୍ ହେଉଛି କ'ଣ ନା, ରାଧାରାଣୀ ସେ ଭାବେ କୃଷ୍ଣ ହେଉଛନ୍ତି ମୋର, ଇଏ ହେଉଛି ବାମ୍ୟ ଭାବ। ଚନ୍ଦ୍ରାବଳି ଇତ୍ୟାଦି ସେମାନେ ଭାବିବେ ଆମେ କୃଷ୍ଣଙ୍କର, ଇଏ ହେଉଛି ଦକ୍ଷିଣ ଭାବ। ଲେଫ୍ଟିଷ୍ଟ ରାଇଟିଷ୍ଟ ଯେଉଁ ରହିଛନ୍ତି ନା, କମ୍ୟୁନିଷ୍ଟ ମଧ୍ୟ ରହିଛନ୍ତି, ଲେଫ୍ଟିଷ୍ଟ ରାଇଟ ରହିଛନ୍ତି, ଲେଫ୍ଟିଷ୍ଟ ରାଇଟିଷ୍ଟ ବାମ୍ୟ ଭାବ। ତେଣୁ ବେଶୀ ତାଙ୍କର ଅଭିମାନ ସବୁ ରହିଛି ବେଶୀ। ତେଣୁ ଏଇ ଯେଉଁ ଶ୍ଳୋକଟି କୁହାଯାଇଛି ବାମ୍ୟ ଭାବ ଗୋପୀମାନଙ୍କର କଥା, ଏ ଦକ୍ଷିଣ ସ୍ୱଭାବର ବ୍ୟକ୍ତି ଗୋପୀମାନେ ପୂର୍ବ ଶ୍ଳୋକରେ କହିଥିଲେ ଆସିବେ କି ଆମେ ଯୋଗ୍ୟ ଭଗବାନ ଦର୍ଶନ କରିବା ପାଇଁ ଯୋଗ୍ୟ। ଦାସାରହ ଶବ୍ଦ, ଦାସାରହ ଶବ୍ଦ ହେଉଛି ଗୋଟେ ବଂଶ ରହିଛି, ଯଦୁ ବଂଶରେ ଦାସାରହ ବଂଶ ଆସିଛନ୍ତି, ଯେଉଁ ବଂଶରେ ଭଗବାନ କୃଷ୍ଣ ଆସିଛନ୍ତି ଯଦୁ ବଂଶରେ, ଏମାନେ ସବୁ ତାଙ୍କର ସମ୍ବନ୍ଧ, ବଂଶ ସମ୍ବନ୍ଧ ରହିଛି। କିନ୍ତୁ ଦାସାରହରେ ସନାତନ ଗୋସ୍ୱାମୀ ଅର୍ଥ କରିଥିଲେ ଦାସ ଅହ, ଆମେ ଭଗବାନ ଦାସ, ଆମେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯୋଗ୍ୟ, ତେଣୁ ସିଏ ଆସିବେ କି ଆମେ ତାଙ୍କର ଯୋଗ୍ୟ ଦେଖିବା ପାଇଁ। ଯେଉଁମାନେ ଯୋଗ୍ୟ ନୁହନ୍ତି ତାଙ୍କ ଭଗବାନ ଦେଖିବେ ନା କ'ଣ? ଭଗବତ ଗୀତାରେ ଭଗବାନ କହିଲେ ନା, ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ ମୂଢ଼ୋୟଂ ନା ବି ଜାହାନାହାନ୍ତି ଲୋକମାମ ଜମବ୍ୟୟମ୍। ନାହଂ ପ୍ରକାଶ ସର୍ବ, ଭଗବାନ ସବୁଠାରେ ଅଛନ୍ତି, ଏମିତି ନୁହେଁ ଯେ ଭଗବାନ ଏଠି ନାହାନ୍ତି, ସବୁଠାରେ ଭଗବାନ ଅଛନ୍ତି, କିନ୍ତୁ ଭଗବାନ ସବୁଠାରୁ ପ୍ରକାଶିତ ହୁଅନ୍ତି ନାହିଁ। ଯେମିତି ଆମର କୁନ୍ତିଦେବୀ କହିଲେ, ମାୟା ଜବନିକାଚ୍ଛନ୍ନମ ଅଜ୍ଞାଦୌଖଜମ ଅଭ୍ୟମ ନ ଲକ୍ଷ୍ୟ ସେ ମୂଳଦୃଶା ନଟନାଟ୍ୟଧର ଯଥା। ଭଗବାନ ସମସ୍ତରେ ଅଛନ୍ତି, କିନ୍ତୁ ଆମେ ମୂଢ଼, ଆମେ ମୂର୍ଖ, ଆମେ ଦେଖିପାରୁନାହୁଁ ଭଗବାନଙ୍କୁ, ଏବଂ ଭଗବାନ ମଧ୍ୟ ପ୍ରକାଶିତ ହୁଅନ୍ତି ନାହିଁ। ଯୋଗମାୟା ସମାବୃତ, ତାଙ୍କର ଯୋଗମାୟା ଦ୍ୱାରା ଆବୃତ ହୋଇକି ରହିଛନ୍ତି। ତେଣୁ ଯେଉଁମାନେ ଯୋଗମାୟାରେ ଅଛନ୍ତି ଭଗବାନଙ୍କର, ସେମାନେ ଭଗବାନ ସବୁଠାରୁ ଦର୍ଶନ କରିବେ। ଯାହା ବି ହୁଏ, ଦକ୍ଷିଣ ସ୍ୱଭାବର ଗୋପୀମାନେ ଏ କଥା କହୁଛନ୍ତି, ଆମେ ଦାସାରହ, ଆମେ ତାଙ୍କର ଦାସ, ଆମେ ତାଙ୍କୁ ଦର୍ଶନ କରିବା ପାଇଁ ଆମେ ଯୋଗ୍ୟ, ତେଣୁ ସେ ଆମକୁ ଦର୍ଶନ ଦେବେ କି? ଖାଲି ଦର୍ଶନ ଦେବେ ନାହିଁ, ଆମେ ତ ମୃତ୍ୟୁବରଣ କରିଯାଉଛୁ ତାଙ୍କ ବିନା, ଶୁଷ୍କ ହୋଇଗଲୁଣୁ, ଆଉ କିଛି ସମୟ ପରେ ମୃତ୍ୟୁବରଣ କରିବୁ। ଯଦି ଆମକୁ ସେ ଛୁଇଁଦେବେ, ଆମକୁ ସ୍ପର୍ଶ କରିଦେବେ, ତାହେଲେ ଆମେ ଜୀବନ ପ୍ରାପ୍ତ ହେବୁ। ଇଏ ହେଉଛି ଭକ୍ତର ଭାବ। ଭଗବାନ ବିନା ସେ ମୃତ ଭଳି। ଭଗବାନ ସହିତ ଯେତେବେଳେ ଭଗବାନ ସହିତ ସେମାନେ ଯୁକ୍ତ ହେବେ, ସେମାନେ ଜୀବନ୍ତ ହୋଇଯିବେ। କିନ୍ତୁ ଆମର ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି, ତାର ଠିକ୍ ଓଲଟା। ଭଗବାନଙ୍କ ସହିତ କଥା ଯୁକ୍ତ ହେବା କଥା ପଡ଼ିଲା ମାନେ ସେମାନେ ମୃତ୍ୟୁ ହୋଇଯିବେ। ଏ ଭାଗବତ କଥା ଶୁଣିବା, ହଁ ଆମେ ମରିଯିବୁ, ଆମେ ମରିଯିବୁ, ଭାଗବତ କଥା ଶୁଣିବୁ ନାହିଁ। ଅନ୍ୟ କଥା ଶୁଣିଲେ ଆମେ ଜୀବନ୍ତ ହୋଇଯିବୁ, ଅନ୍ୟ କଥା ଶୁଣିଲେ ଆମେ ଜୀବନ୍ତ ହୋଇଯିବୁ। ଇଏ ହେଉଛି ଭକ୍ତ ଓ ଅଭକ୍ତ ଭିତରେ ତଫାତ୍ ହେଉଛି ଏଠି ଏତିକି। ଇଏ ଯେଉଁ କହିଲେ, ଆମେ ଦାସାରହ, ଆମେ ଭଗବାନ ଦାସ, ଆମେ ଦେଖିବା ପାଇଁ ଯୋଗ୍ୟ ଭଗବାନଙ୍କ ଦର୍ଶନ, ରୂପ ଦର୍ଶନ କରିବା ପାଇଁ। ତେଣୁ ଏ ଦକ୍ଷିଣ ସ୍ୱଭାବର ଗୋପୀମାନେ ଏଇଟା କହିଲେ। ତେଣୁ ଏ ଶ୍ଳୋକରେ ସେଠୁ ଅନ୍ୟ ଯେଉଁମାନେ ବାମ ସ୍ୱଭାବର ଗୋପୀମାନେ ସେମାନଙ୍କୁ କସ୍ମାତ୍ କସ୍ମାତ୍ କୃଷ୍ଣ ଏହା ଏତି, ସେଠି ଦାସାରହ ଶବ୍ଦ ବ୍ୟବହାର କରାଗଲା, ଏଠି କୃଷ୍ଣ ଶବ୍ଦ ବ୍ୟବହାର କରାଗଲା। ସବୁ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। କସ୍ମାତ୍ କାହିଁକି ଆସିବେ କୃଷ୍ଣ, ଦାସାର ଆଉ କହିଲେନି, ସେ କହିଲେ କୃଷ୍ଣ କାହିଁକି ଆସିବେ। ଅନ୍ୟ କେତେ ଜଣ ଗୋପୀ ଯେଉଁମାନେ ବାମ ସ୍ୱଭାବର, ରାଧାରାଣୀ ହେଉଛି ବାମ ସ୍ୱଭାବର, ଏବଂ ବିଶାଖା ଏବଂ ଲଳିତା, ଏମାନଙ୍କ ଭିତରେ ମଧ୍ୟ ବିଶାଖା କୁହାଯାଏ ବୋଧେ ବାମ ସ୍ୱଭାବର, ଲଳିତା ହେଉଛନ୍ତି ଦକ୍ଷିଣ ସ୍ୱଭାବର, ବାମ ସ୍ୱଭାବ। କିନ୍ତୁ ଲଳିତା ରହୁଛନ୍ତି କୃଷ୍ଣଙ୍କ ପାଖରେ, ବିଶାଖା ରହୁଛନ୍ତି ରାଧାଙ୍କ ପାଖରେ, ଅଷ୍ଟସଖୀରେ ଲଳିତା ରହୁଛନ୍ତି କୃଷ୍ଣଙ୍କ ପାଖରେ, ବିଶାଖା ରହୁଛନ୍ତି ରାଧାଙ୍କ ପାଖରେ। ଯାହା ହଉ, ଥରେ ଆମର ହରଧର ମହାରାଜ ମଧ୍ୟ ଏଇଭଳି ଭାବରେ, କିଏ ବାମ କିଏ ଦକ୍ଷିଣ, ସିଏ ସେତେବେଳେ କହିଲେ, ମୁଁ କହିଲି ନା ଇଏ ନା ଇଏ ବାମ, ମୋ କଥାକୁ ସପୋର୍ଟ କଲେ ରାମାନନ୍ଦ ପ୍ରଭୁ। ତେଣୁ ମହାରାଜ କହିଲେ, ନା ନା ଦୁଇ ଜଣ କହିଲେ, ମୋ କଥା ଭୁଲ ହେଇପାରେ, କେଉଁଟା ବାମ କେଉଁଟା ଦକ୍ଷିଣ ବୁଝିବାଟା ଏତେ ସହଜ ନୁହଁ। କିନ୍ତୁ ରାଧାରାଣୀଙ୍କର ହେଉଛି ଯେଉଁ ଅଭିମାନ, ଅଭିମାନରେ ମନା କରିଦେବେ, ହେ ମନା କରିଦିଅ, କୃଷ୍ଣଙ୍କୁ ଭିତରକୁ ଆଲାଉ କରନା, ନୋ ଏଣ୍ଟ୍ରାନ୍ସ। ଲଳିତା ବିଶାଖା ବିଶାଖା ଏମାନେ ନା, ଲଳିତା କହିବେ ଟିକେ ହଉ ଠିକ୍ ଅଛି, ଯେଉଁମାନେ ଦକ୍ଷିଣ ସ୍ୱଭାବର ସେମାନେ କହିବେ ନାହିଁ, ତାଙ୍କୁ ଆଲାଉ କରିବେ ନା ନା, ବାମ ସ୍ୱଭାବର ସେମାନେ କହିବେ ନା, ତାଙ୍କୁ ବିଲକୁଲ ଆଲାଉ ନାହିଁ। ଏଇଭଳି ଭାବରେ ସବୁ କଥା ରହିଛି। ତେଣୁ ଏ ବାମ ସ୍ୱଭାବରେ କହୁଛନ୍ତି, କସ୍ମାତ୍ କୃଷ୍ଣ ଏହା ଆୟତି, ଏ ବୃନ୍ଦାବନକୁ କାହିଁକି ସେ ଆସିବେ, ଆୟତି କସ୍ମାତ୍ କାହିଁକି ଆସିବେ, ସିଏ କସ୍ମାତ୍ କୃଷ୍ଣ ଏହା ଆୟତି ନା କାହିଁକି ଆସିବେନି। ଯଦି ଦକ୍ଷିଣ ସ୍ୱଭାବ କହିବେ ଗୋପୀମାନେ କାହିଁକି ଆସିବେନି, ବା ଉଦ୍ଧବ ଯଦି କହିବେ କାହିଁକି ଆସିବେ ନାହିଁ, ନା ପ୍ରାପ୍ତ ରାଜ୍ୟ ହତାହିତ, ସେ ରାଜ୍ୟ ପାଇଗଲେ, ଏଠି ଥିଲେ ଯେଉଁ ଏଠି କ'ଣ ରାଜା ପାଇନଥିଲେ କି, ନା ଏଠି ରାଜା ଥିଲେ ପାଇଲେ କ'ଣ ଗାଈ ଚରାଉଥିଲେ, ଏ କ'ଣ ରାଜା ହେଇଥିଲେ ନା କ'ଣ, ରାଜା ହେଇଥିଲେ ନନ୍ଦ ମହାରାଜ, ନନ୍ଦ ରାଜା, ଆଉ ସିଏ କ'ଣ କି ରାଜା, ରାଜପୁତ୍ର ଗାଈ ଚରାଉଛି, ସିଏ ରାଜପୁତ୍ର ସିଏ, କିନ୍ତୁ ରାଜ୍ୟ ସେଠି ରାଜା ହେଲେ, ପ୍ରାପ୍ତ ରାଜ୍ୟ କିଭଳି ପ୍ରାପ୍ତ ହେଲେ, ନା ହତାହିତ ତାଙ୍କ ବଳରେ, ତାଙ୍କର ଶକ୍ତି ମାଧ୍ୟମରେ ହତା ହତ୍ୟା କଲେ କୃଷ୍ଣ କଂସକୁ, ଯାହାଙ୍କୁ ସମସ୍ତେ ଭୟ କରୁଥିଲେ, କେହି ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିପାରୁନଥିଲେ, ସବୁ ଯାଦବମାନେ ସବୁ ଲୁଚିକି ରହିଥିଲେ। ଜରାସନ୍ଧର ସେ ହେଉଛି କ'ଣ ଜ୍ୱାଇଁ, ଜରାସନ୍ଧ ସାରା ପୃଥିବୀରେ ଯେତେ ରାଜା ଅଛନ୍ତି ସମସ୍ତେ ଯୁଧିଷ୍ଠିର ମହାରାଜଙ୍କ ବଶ୍ୟତା ସ୍ୱୀକାର କଲେ, ଜରାସନ୍ଧ ସ୍ୱୀକାର କଲା ନାହିଁ, ଏତେ ଶକ୍ତିଶାଳୀ ସେ ଥିଲା। ତାପରେ ଭଗବାନ ଯାଇକିରି ଭୀମ ଏବଂ ପାଣ୍ଡବ କ'ଣ ଅର୍ଜୁନଙ୍କ ସହିତ ଯାଇକିରି ଭୀମ ହତ୍ୟା କରିବେ ଜରାସନ୍ଧକୁ, ଇଏ ବହୁତ ବର୍ଷ ପରର କଥା, ଅନେକ ବର୍ଷ ପରେ ଯାଇକି ହେବ ଏଇଟା। ତେଣୁ ଇଏ ଅଠର ଥର ସେ ଆସିବ, ଜରାସନ୍ଧ ଆସିବ, 17 ଥର ଆସିବ, କୃଷ୍ଣଙ୍କ ସହିତ ଯୁଦ୍ଧ କରିବ, ମଥୁରାକୁ ଆକ୍ରମଣ କରିବ, 23 ଅକ୍ଷୁଣୀ ସୈନ୍ୟ ପ୍ରତିଥରକ 23 ଅକ୍ଷୁଣୀ ସୈନ୍ୟ ଆଣିକି ସେ ଆସିବ, ଏବଂ 18 ଥର ମଧ୍ୟ ଆସିଥିବ, ସେଇଠି ଭଗବାନ କୃଷ୍ଣ ପଳାୟନ କରିବେ। ତେଣୁ ଇଏ ଜରାସନ୍ଧ ଏତେ ଶକ୍ତିଶାଳୀ ଥିଲେ, ଭଗବାନ ପଳାୟନ କଲେ, ଭଗବାନଙ୍କ ଲୀଳା, ଅଦ୍ଭୁତ ଲୀଳା। ଭୀମଙ୍କ ଦ୍ୱାରା ହତ୍ୟା କରିଲେ ସିନା ନିଜେ ହତ୍ୟା କଲେନି, କାହିଁକି ନିଜେ ହତ୍ୟା କରିପାରିନଥାନ୍ତେ ନା? ତାଙ୍କର ଭକ୍ତମାନଙ୍କୁ ଯଶ ପ୍ରଦାନ କରିବେ, ଭଗବାନଙ୍କ ଲୀଳାକୁ ଏଇଭଳି ଭାବରେ ବୁଝିବାକୁ ପଡ଼ିବ, ଏତେ ସହଜ ନୁହଁ ବୁଝିବା ଭଗବାନଙ୍କ ଲୀଳା। କଶ୍ଚିନ୍ ମାଙ୍ଗ ବ୍ୟତି ତତ୍ତ୍ୱତଃ ଭଗବାନ କହିଲେ, ଖୁବ୍ କ୍ୱଚିତ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି। ତେଣୁ ସେହି କଂସକୁ ଯିଏକି ଜରାସନ୍ଧ ସମସ୍ତ ପୃଥିବୀର ରାଜା ଥିଲେ ସବୁ ଭୟ କରୁଥିଲେ, ଜରାସନ୍ଧଙ୍କର ସେ ଜ୍ୱାଇଁ, ତେଣୁ ତାକୁ ସେ ହତ୍ୟା କଲେ, ସେ କଂସକୁ ସେ ହତ୍ୟା କଲେ କୃଷ୍ଣ। ତେଣୁ ପ୍ରାପ୍ତ ରାଜ୍ୟ, ସେ ରାଜ୍ୟ ସେଥିପାଇଁ ସେ ପ୍ରାପ୍ତ ହେଲେ, ରାଜାଙ୍କୁ ହତ୍ୟା କଲେ ସେ ରାଜ୍ୟ ପ୍ରାପ୍ତ ହେଲେ, ହତାହିତ ତାଙ୍କର ଶତ୍ରୁକୁ ହତ୍ୟା କରି ରାଜ୍ୟ ପ୍ରାପ୍ତ ହେଲେ ସବୁ ଆସିବେ ଏଠିକି, ଏଠିକି ଆସିଲେ କ'ଣ ହେବ, ପୁଣି ନିଅ ଗାଈ ଚରା, ସକାଳୁ ଉଠିଲେ ଯାଅ ଗାଈ ଚରାଇବ, ଆଉ ଟିକେ ରେସ୍ ବି ନାହିଁ, ଯାଅ ଶୀଘ୍ର ସକାଳୁ ଗାଈ ଚରାଇବ। ଆଉ ଇଏ ରାଜା ସେଠି ରାଜା ହେଇକି ରହିଛି, ସମସ୍ତେ ତାଙ୍କ ପ୍ରଜା, ସମସ୍ତେ ତାଙ୍କୁ ମୁଣ୍ଡ ନୁଆଉଛନ୍ତି, ସମସ୍ତେ କେତେ କ'ଣ ସବୁ କିଏ ଉପହାର ଦେଉଛନ୍ତି, କେତେ କ'ଣ ସବୁ ତାଙ୍କ କ'ଣ ପ୍ରଶଂସା ହେଉଥିବ, କେତେ କ'ଣ ତାଙ୍କର ସ୍ୱାଗତ ହେଉଥିବ, କେତେ କ'ଣ ହେଉଥିବ। ରାଜା ହେଇଗଲେ ରାଜା କ'ଣ ଛୁଟିଆ କଥା ନା କ'ଣ? ପ୍ରାଇମ୍ ମିନିଷ୍ଟର ହେବା ପାଇଁ କେତେ ପ୍ରକାର ସଂଗ୍ରାମ ଚାଲିଛି, ଇଲେକ୍ସନ୍ ହେଲାବେଳକୁ କେତେ ଗଣ୍ଡଗୋଳ ହେଉଛି, ଲୋକ ମାରିଦେଉଛନ୍ତି ରାଜା ହେବା ପାଇଁ। ଆମର ଇତିହାସରେ ଶୁଣିଛେ ବହୁତ ରାଜା କ'ଣ କରି ତାଙ୍କ ପିତାଙ୍କୁ ହତ୍ୟା କରିଦେଲେ, ରାଜା ହେବା ପାଇଁ ଭାଇଙ୍କୁ ହତ୍ୟା କରିଦେଲେ, ଏଇଭଳି ଭାବରେ କେତେ କ'ଣ ସବୁ ଘଟଣା ହେଉଛି। କିନ୍ତୁ ଆମର ବୈଦିକ ସଭ୍ୟତା ଦେଖନ୍ତୁ, ଭଗବାନ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ, ରାତି ପାହିଥିଲେ ରାଜା ହେଇଥାନ୍ତେ, ଡିକ୍ଲାର ହେଇଗଲା ସବୁ ହେଇଗଲା, କିନ୍ତୁ ରାତି ପାହିଲା ବେଳକୁ ଅବସ୍ଥା ବଦଳିଗଲା। କ'ଣ ନା ରାଜା ନୁହଁ, ଯାଅ 14 ବର୍ଷ ବନବାସ, ଅନ୍ତତଃ ପକ୍ଷେ ସେଇ ମଥୁରାର ଅଯୋଧ୍ୟାରେ ରହିଥାନ୍ତେ, ଆନନ୍ଦରେ ରହିଥାନ୍ତେ ସେଠି ଅଯୋଧ୍ୟାରେ, ରାଜା ଭଳି ରହିଥାନ୍ତେ ସିଏ, ଭରତ ରାଜା ହେଇଥିଲେ ମଧ୍ୟ ସିଏ ରାଜା ଭଳି ରହିଥାନ୍ତେ। ଆମର ଏଠି ମନ୍ଦିରରେ ସବୁ ପ୍ରକାର ଯଦି ସୁବିଧା ଟିକିଏ କମିଗଲା ମାନେ କେତେ କ'ଣ ଇଏ ହେଇଯାଉଛି, ସବୁ ପ୍ରକାର ସୁବିଧା ଥିବ, ଏସି ଫେସି କରିକି ସବୁ ପ୍ରକାର ସୁବିଧା ରହିଲେ ଆମେ ରହିବୁ, ନହେଲେ ନାହିଁ ଛାଡ଼ି ପଳାଇଯିବୁ। ସେଠି ରାଜ୍ୟ ଅଯୋଧ୍ୟାର ରାଜା ସିଏ ରାଜ୍ୟରେ ରହିଥିଲେ କେତେ ଆନନ୍ଦରେ ରହିଥାନ୍ତେ, କିନ୍ତୁ ପଳାଇଲେ 14 ବର୍ଷ ବନବାସ, କିଛି କମ୍ପ୍ଲେନ୍ କଲେ ନାହିଁ, ବହୁ ଆନନ୍ଦରେ ଗ୍ରହଣ ଗୁର୍ବାର୍ଥ ତ୍ୟକ୍ତ ରାଜ୍ୟ ପିତାଙ୍କର, ସେ କହିବେ ପିତା ସତ୍ୟ କରିଥିଲେ, ମୁଁ କ'ଣ ସତ୍ୟ କରିଥିଲି ନା କ'ଣ, ମୁଁ କାହିଁକି ମୁଁ ଯିବି ନାହିଁ, ମୁଁ ରାଜା ହେବି, ପ୍ରଜାମାନଙ୍କୁ ଏକାଠି କରିବେ, ମୋ ସମସ୍ତେ ପ୍ରଜା ରାଜାଙ୍କ ଭଗବାନ ରାମଚନ୍ଦ୍ର ସହିତ ସପୋର୍ଟ ଥିଲେ, କେହି ଚାହୁଁନଥିଲେ ଭରତ ରାଜା ହୁଅନ୍ତୁ, ରାମ ରାଜା ହୁଅନ୍ତୁ, ରାମ ରାଜ୍ୟ କେହି ଚାହୁଁନଥିଲେ। ଯଦି ଖାଲି ରାମଜୀ ଭଗବାନ କହିଥାନ୍ତେ ଆମେ କ'ଣ ଆମେ ଏଇଟାକୁ କ'ଣ ଏଇଟାକୁ ପ୍ରତିବାଦ କରିବା, ଆମର ଦାବି ପୂରଣ, ସବୁ ଅଯୋଧ୍ୟାବାସୀ ସବୁ କହିଥାନ୍ତେ ଆମର ଦାବି ପୂରଣ ହେବ, ରାମ ରାଜା ହେବେ, ସବୁ ପ୍ରକାର ସୁବିଧା ଥିଲା ଭଗବାନ ରାମ ତୁ ମର୍ଯ୍ୟାଦା ପୁରୁଷୋତ୍ତମ, ଗୋଟିଏ କଥା ବି କହିଲେ ନାହିଁ, ଗୋଟିଏ ପଦ ବି କହିଲେ ନାହିଁ ପିତାଙ୍କୁ, କେଣସି ପିତା ଏଭଳି କରିବାଟା ଠିକ୍ ହେଲା କି କହିଲେ ନାହିଁ, ବରଂ ଭରତ କହିଲେ, ଲକ୍ଷ୍ମଣ କହିଲେ ତାଙ୍କୁ ହତ୍ୟା କରିଦେବୁ, ଏଇଭଳି ଭାବରେ କଥା ସବୁ ରହିଛି। କିନ୍ତୁ ଭଗବାନ ରାମ ମର୍ଯ୍ୟାଦା ପୁରୁଷୋତ୍ତମ, କେତେ ମର୍ଯ୍ୟାଦା ଦେଖନ୍ତୁ ଭଗବାନ, ରାତି ପାହିଥିଲେ ରାଜା ହେଇଥାନ୍ତେ, ଆମେ ଯଦି ଆମକୁ କରାଯାଇଥାନ୍ତା କ'ଣ ହେଇଥାନ୍ତା, ଆମେ ଆମର ଅବସ୍ଥା କ'ଣ ହେଇଥାନ୍ତା, ଆମେ କାଲି ସକାଳେ ପ୍ରେସିଡେଣ୍ଟ ହେବୁ, ଆଜି ଦେଖିଲା ବେଳକୁ କ'ଣ ନା ନା ଆଉ ଜଣେ ପ୍ରେସିଡେଣ୍ଟ, ଆମକୁ ସାଙ୍ଗେ ଆମେ ଚାଲିଲୁ, ଆମେ ମନ୍ଦିରରେ ରହିବୁ ନାହିଁ, ଆମେ ଚାଲିଲୁ ମନ୍ଦିର ଛାଡ଼ିକି ଚାଲିଲୁ। ରାଜା ଇଲେକ୍ସନ୍ ବେଳେ କେତେ କ'ଣ ଇଏ ହେଉଛି, ସବୁ ଦେଶରେ ଇଲେକ୍ସନ୍, ପ୍ରାଇମ୍ ମିନିଷ୍ଟର ରାଜା ହେଇଥାନ୍ତେ, ମର୍ଯ୍ୟାଦା ପୁରୁଷୋତ୍ତମ ରାଜା, ରାଜା ହେବା ତ କ'ଣ ଛୋଟିଆ ଜିନିଷଟା ନା କ'ଣ, କିନ୍ତୁ ଇଏ ରାଜା ହେଲେ ଆଉ ସିଏ ଆସିବେ ଏଠି ଗାଈ ଚରିବା, ଏଠି ମଧ୍ୟ
ଯଦି ହଁ ରାଜପୁତ୍ର ଭଳି ରହିଥାନ୍ତେ, ନନ୍ଦ ରାଜା ମଧ୍ୟ, ନନ୍ଦ ରାଜା 900,000 ଗାଭୀ ରହିଛନ୍ତି, ତାଙ୍କ ସେ ବି କୌଣସି କମ୍ ନାହିଁ। ତଥା ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିମାନ, ବ୍ରଜରେ ମଧ୍ୟ କିଛି ସମୃଦ୍ଧି କମ୍ ନାହିଁ। ମଥୁରାର ଯେଉଁଭଳି ଭାବରେ ସମୃଦ୍ଧି ରହିଛି, ବ୍ରଜରେ ମଧ୍ୟ କିଛି କମ୍ ନାହିଁ। ସେ କଥା କୁହାଗଲା। କ'ଣ ଗୋପୀମାନେ କହିଲେ, ଜୟତି ତେଧିକଂ ଜନ୍ମନା ବ୍ରଜ ଶ୍ରୟତ ଇନ୍ଦିରା ଶ୍ରଦ୍ରହି ଦୈତ ଦୃଶ୍ୟତା ଦୀକ୍ଷୁତାବକା ତୋଇ ଧୃତା ସବ ସ୍ୱାମ୍ବିଚିନ୍ମତେ। ଜୟତେତିଧିକମ୍, କାହାଠାରୁ ଅଧିକ ହବ ନା ସବୁଠାରୁ ଯେଉଁଟା ଅଧିକ ଜୟ ହେଉଛି ତାଠାରୁ ମଧ୍ୟ ଅଧିକ ହବ। ବେଷ୍ଟ ଅଫ୍ ଦି ବେଷ୍ଟ ଅଫ୍ ଦି ବେଷ୍ଟ। ପ୍ରଭୁପାଦକୁ ପଚାରୁଛି, କିଏ ବେଷ୍ଟ, କିଏ ଶ୍ରେଷ୍ଠ ଭକ୍ତ ନା ଅର୍ଜୁନ ଶ୍ରେଷ୍ଠ ଭକ୍ତ, ପୁଣି ଯେତେ ପଚାରିବେ କିଏ ନା ପ୍ରହ୍ଲାଦ ଶ୍ରେଷ୍ଠ ଭକ୍ତ, ପୁଣି ଯେତେ ପଚାରିବେ କିଏ ନା ଯୁଧିଷ୍ଠ, ଏହିଭଳି ଭାବରେ ପଚାରିବେ। ବେଷ୍ଟ ସବୁବେଳେ କହୁଛନ୍ତି, ବେଷ୍ଟ କିଏ ନା ବେଷ୍ଟ ଅଫ୍ ଦି ବେଷ୍ଟ ଅଫ୍ ଦି ବେଷ୍ଟ। ଭଗବାନଙ୍କର ଲୀଳା ଏହିଭଳି ଭାବରେ। ନନ୍ଦ ମହାରାଜ ଜୟତି ତେଧିକମ୍, ବୈକୁଣ୍ଠ ଠାରୁ ମଧ୍ୟ ଅଧିକ ଜୟ ହେବ ବୃନ୍ଦାବନର। ବୃନ୍ଦାବନ ସର୍ବସମୃଦ୍ଧିମାନ, ସବୁକିଛି ଐଶ୍ୱର୍ଯ୍ୟ ରହିଛି ସେଠି। ସେଠି ମୋତି ଫଳୁଥିଲା, ମୋତି ଭଗବାନ କରିଦେଇଥିଲେ, ହୀରା ମୋତି ସବୁ ଫଳୁଥିଲା, ଫଳ ଭଳି ଫଳୁଥିଲା, ଭଗବାନଙ୍କର ଲୀଳା ସବୁ ରହିଛି। ମୋତି ସବୁ ଫଳୁଥିଲା, ଗଛ ମୋତି ଗଛ ହେଇଥିଲା, ଭଗବାନ କରିଥିଲେ। ଇନ୍ଦିରା ଲକ୍ଷ୍ମୀ ସେଠି ରହିଛନ୍ତି, ଶହେତ ଇନ୍ଦିରା, ଖାଲି ଇନ୍ଦିରା ନାହାନ୍ତି ସେଠି, ଇନ୍ଦିରା ସେଠି ପୂଜିତ ହେଉନାହାନ୍ତି। ଇନ୍ଦିରା ବ୍ରଜବାସୀମାନଙ୍କୁ ପୂଜା କରୁଛନ୍ତି, ଯେ ବୈକୁଣ୍ଠରେ ପୂଜିତ ହେଉଛନ୍ତି, ଯାହାଙ୍କର କୃପା କର୍ତ୍ତବ୍ୟ ପ୍ରାପ୍ତ ହେବା ପାଇଁ ବ୍ରହ୍ମା ଶିବମାନେ ପ୍ରାର୍ଥନା କରୁଛନ୍ତି, ସେଇ ଲକ୍ଷ୍ମୀ ଦେବୀ ବ୍ରଜବାସୀମାନଙ୍କର ଆସି ସେବା କରୁଛନ୍ତି, ତାଙ୍କୁ କୃପା ପ୍ରାର୍ଥନା କରୁଛନ୍ତି କୃଷ୍ଣଙ୍କର କୃପା ପ୍ରାପ୍ତ ହେବା ପାଇଁ, ଏଭଳି ବୃନ୍ଦାବନ। କିନ୍ତୁ ସିଏ ହେଲେ କ'ଣ ହେବ, ଏଠି ସର୍ବ ସର୍ବତ ଥିଲେ କ'ଣ ହେବ, ସିଏ ସେ ଗାଈ ଚରେଇବେ ଗୋପାଳ ବାଳ ବସି, ଗାଈ ଚରେଇ ସକାଳୁ ଉଠିଲେ ଚାଲ ଗାଈ ଚରେଇବ, ଆଉ ସେ ରାଜା ହେଇକି ଆସିବେ ଏଠିକି ଗାଈ ଚରେଇବା ପାଇଁ। ସେ ରାଜା ହେଇକି ସେଠି ଆନନ୍ଦରେ କାହିଁକି ନ ରହିବେ, ଗାଈ ଚରେଇବାକୁ ଯିବେ, ପୁଣି ଖାଲି ପାଦରେ ଯିବେ, ଚପଲଟେ ଦେଇପାରିଲେନି ତାଙ୍କ ପିତା ମାତା, ଖାଲି ପାଦରେ ଯିବେ, କେତେ କଷ୍ଟ। ଏସବୁ କ'ଣ, ସିଏ ଗୋଟେ ସମତଳ ଭୂମି ହେଇଥାନ୍ତା, ପାହାଡ଼ିଆ ରାସ୍ତା, ବୃନ୍ଦାବନ, ପାହାଡ଼ ସବୁ ରହିଛି, ଗୋବର୍ଦ୍ଧନ ଇତ୍ୟାଦି ସବୁ ରହିଛି, କେତେ କ'ଣ ପାହାଡ଼ ଫାହାଡ଼ ସବୁ ରହିଛି, ତା ସବୁ କଣ୍ଟା ଇଏ ସବୁ କ'ଣ କେତେ କ'ଣ ରହିଛି, ପାହାଡ଼ ଗୋଡ଼ି ଫୋଡ଼ି ସବୁ କ'ଣ ରହିଛି, ଖାଲି ପାହାଡ଼ରେ ଯିବା କେତେ କଷ୍ଟ ନ ହେଉଥିବ, ଆଉ ସେ ଆସିବେ, ଥରେ ଯିଏ କଷ୍ଟ ପାଇଛି ସିଏ ଆଉ ଆସିବ, କଷ୍ଟ ଲେଫ୍ଟିଷ୍ଟମାନ କଥା, ଆର ଆର ଅବଶ୍ୟ ଏଇଟା ହେଉଛି ଖାଲି ବାହାରେ ଗୋଟେ କଥା, ଭିତର କଥା ଅଲଗା। ତେଣୁ ଏଠି କହୁଛନ୍ତି, ପ୍ରାପ୍ତ ରାଜ୍ୟ, ରାଜ୍ୟ ପ୍ରାପ୍ତ ହେଇଗଲେ କେତେ ଆନନ୍ଦ, ଜଣେ ରାଜା ହେଇଗଲେ ଚିନ୍ତା କରିବେ କେମିତି ପୁଣି ନେକ୍ସଟ ଟାଇମ୍ ରାଜା ହେବେ, ସେଭଳି ଭାବରେ ବ୍ୟବସ୍ଥା କରିବେ, ସେ କହିବେ ନାହିଁ ମୁଁ ଆଉ ରାଜା ହେଇଗଲି ଗୋଟେ ଥର, ଆଉ ସେକେଣ୍ଡ ଟାଇମ୍ ମୁଁ ହେବିନି, ଅନ୍ୟମାନଙ୍କୁ ଚାନ୍ସ ଦେବା ନା, ମୃତ୍ୟୁ ପର୍ଯ୍ୟନ୍ତ ମୁଁ ରାଜା ହେଉଥିବି, ମୃତ୍ୟୁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହେଉଥିବି, ମୁଖ୍ୟମନ୍ତ୍ରୀ ହେଉଥିବି, ରିଟାୟାର କରିବି ନାହିଁ। ରିଟାୟାର ହେଉଛି ଗଭର୍ଣ୍ଣମେଣ୍ଟ ସର୍ଭାଣ୍ଟ ମାନଙ୍କ ପାଇଁ, ଯେଉଁମାନେ ଗଭର୍ଣ୍ଣମେଣ୍ଟ ଚାକିରି କରିବେ ବା ପ୍ରାଇଭେଟ୍ ଚାକିରି କରିବେ, ତାଙ୍କର ବୟସ ରହିଯାଇଛି 60 ବର୍ଷ, ଆମେରିକାର 70 ବର୍ଷ ରହିଛି ମୁଁ ଶୁଣିଥିଲି। କାହିଁକି କାହିଁକି ତମେ କାହିଁ ରିଟାୟାର କରିବ ନାହିଁ ନା, ଆମେ ଛାଡ଼ିବୁ, ଏଭଳି ଆନନ୍ଦ ସବୁ ମିଳୁଛି, ସବୁ ସୁବିଧା ସବୁ ମିଳୁଛି, ପାର୍କ ସବୁ ମିଳୁଛି, କେତେ କ'ଣ ମିଳୁଛି, ସେଠି ସବୁ ଆମେ ଛାଡ଼ିବୁ। ସେମାନେ ଚିନ୍ତା କରିବେ ନାହିଁ, ମୁଁ ଗୋଟେ ବର୍ଷ ହେଲି ଗୋଟେ ହେଲି ଗୋଟେ ଅନ୍ୟମାନଙ୍କୁ ଦେବା ସୁଯୋଗ ଦେବା ନା। ଭଗବାନଙ୍କୁ ପ୍ରଭୁପାଦ ମହାରାଜ ଲେଖିଥିଲେ, ମହାତ୍ମା ଗାନ୍ଧୀଙ୍କୁ ଲେଖିଲେ ଚିଠି, ମହାତ୍ମା ଗାନ୍ଧୀ ଆପଣଙ୍କର ଏତେ ସବୁ ଫଲୋଅର୍ ଅଛନ୍ତି, ଏତେ ସବୁ ପ୍ରଶଂସକ ଅଛନ୍ତି, ସମସ୍ତେ ଆପଣଙ୍କୁ ମାନେ କ'ଣ ଆପଣଙ୍କୁ ଅନୁସରଣ କରୁଛନ୍ତି, ଆପଣ ଏଇସବୁ ପଲିଟିକ୍ସ ଛାଡ଼ିକିରି ଆସି ଏଠି ଭଗବତ ଗୀତା ପ୍ରଚାର କରନ୍ତୁ, ଗୀତା ବହି ଧରିକି ରଖିଛନ୍ତି ସବୁବେଳେ, ଏଇଟା ଗୋଟେ ପ୍ରଚାର କରନ୍ତୁ। ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାଜୁସଭା ମାମକା ପାଣ୍ଡବା ଶୈବ କିମ କୁର୍ବତ, ଅନ୍ତତଃ ପକ୍ଷେ ଏଇ ଗୋଟିଏ ଶ୍ଳୋକ ପ୍ରଚାର କରନ୍ତୁ। ସିଏ କହିବେ ଆର ଅର୍ଥ ଅଲଗା, ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଅର୍ଥ ହେଉଛି କ'ଣ ନା, ସେଟା ସେମିତି ନଥିଲା କିଛି, ଧର୍ମକ୍ଷେତ୍ର କୁରୁକ୍ଷେତ୍ର କିଛି ନଥିଲା, ଆମର ଶରୀର ହେଉଛି ଧର୍ମକ୍ଷେତ୍ର, କୁରୁକ୍ଷେତ୍ର ଏଇଭଳି ଭାବରେ ସବୁ ଅଛନ୍ତି, ଟୀକା ଦେଉଛନ୍ତି,
ଭଗବତ ଗୀତାକୁ ଏଇଭଳି ଭାବରେ ଖଣ୍ଡ ବିଖଣ୍ଡ କରିକି ଟୀକା ଦେଉଛନ୍ତି। ତଥାପି ପ୍ରଭୁପାଦ ମହାରାଜ କହିଥିଲେ ଆପଣ ଟିକେ ଏଇ ଭଗବତ ଗୀତାକୁ ପ୍ରଚାର କରନ୍ତୁ, କିନ୍ତୁ ଶୁଣିଲେ ନାହିଁ। ରାଜା ଯିଏ ହେଇଯିବେ ସେ ଗୋଟେ ନିଶା, ରାଜା ହେଇଗଲେ ଯେଉଁ ଏତେ ସମ୍ମାନ ରହିଛି, ଏତେ କ'ଣ ରହିଛି, ସବୁ ସବୁ ପ୍ରକାର ସୁଯୋଗ ମିଳିଛି, ସବୁ ପ୍ରକାର ସମସ୍ତେ ପ୍ରଶଂସା କରିବେ, ଗାଡ଼ି ଚାଲିଗଲା ମାନେ ସମସ୍ତେ ଉଠି ହଟିଯିବେ, କେହି ରହିବେ ନାହିଁ ସେଠି, ହେ ଉଠ ସବୁ କେ କେ କରିକି ରଢ଼ି ଛାଡ଼ିକି ଚାଲିବ ଗାଡ଼ି। ଗୋଟେ ରାଜା ପ୍ରଧାନମନ୍ତ୍ରୀ ଗାଡ଼ି ଯିବ ବା ମୁଖ୍ୟମନ୍ତ୍ରୀ ଗାଡ଼ି ଯିବ ମାନେ ତା ପୂର୍ବରୁ 100 ଗାଡ଼ି ଯିବ, ସତର୍କ କରିଦେବେ। ରାଜା ଆସୁଛନ୍ତି, ଏଇ ଯେଉଁ ସୁଯୋଗ ସବୁ ରହିଛି, ରାଜା ହେଲା ମାନେ ଏଇସବୁ ରହିଛି, କେଉଁଠି ଛୋଟିଆ କଥା ନା କ'ଣ? ରାଜା ଗୋଟେ ମନ୍ଦିରର ମୁଖ୍ୟ ହେଇଗଲା ବେଳକୁ କାହିଁରେ କ'ଣ ହେଇଯାଉଛି, ଆଉ ସେ ଦେଶର ମୁଖ୍ୟ ହେଇଗଲେ, ମଥୁରା ମଣ୍ଡଳର ସେ ରାଜା ହେଲେ, ଆଉ ସେ ଆସିବେ ହିତା ହିତ, ତାକୁ ହତ୍ୟା କଲେ ତାଙ୍କ ଶକ୍ତି ରହିଛି, ରାଜା ହେଇଛନ୍ତି, ନିଜ ଶକ୍ତି ବଳରେ ହେଇଛନ୍ତି, ଆଉ କ'ଣ ଏଇଟାକୁ ହେରେଡ଼ିଟେରୀ ପାଇନାହାନ୍ତି, ବଂଶ ପରମ୍ପରାରେ ଏଇଟା ପାଇନାହାନ୍ତି, ସେ ରାଜା ହେଇଛନ୍ତି। କିନ୍ତୁ ଭଗବାନ ମହାପ୍ରଭୁ ଭଗବାନ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ ବଂଶ ପରମ୍ପରାରେ ପାଇଥିଲେ, କିନ୍ତୁ ତଥାପି ଯେହେତୁ ଆସିଲା ଅସୁବିଧା କିଛି ଚିନ୍ତା କଲେନି, ନୋ ଅବଜେକ୍ସନ୍, ଗୋଟିଏ ହେଲେ ପଦ ଉଚ୍ଚାରଣ କଲେ ନାହିଁ, କାହିଁକି ପିତାଜୀ ମୋତେ ପଠେଇବେ, ବର ଆନନ୍ଦ, ସିଏ ଆନନ୍ଦରେ ସେ ଗଲେ 14 ବର୍ଷ। ପିତା ଦିନ ମରେ କାନନ ରାଜୁ, ପିତା ଦେଲେ ମୋତେ ଇଏ କ'ଣ ଅଯୋଧ୍ୟା ଛୋଟିଆ ରାଜ୍ୟଟେ, ମୋତେ କାନନ ଏତେ ସାରା ପୃଥିବୀ, ଯେତେ ଭାରତବର୍ଷ କହିଲେ ସମଗ୍ର ପୃଥିବୀକୁ ବୁଝାଉଥିଲା, ଖାଲି ବର୍ତ୍ତମାନର ଭାରତ ନୁହଁ, ସମଗ୍ର ପୃଥିବୀକୁ ବୁଝାଉଥିଲା, ତେଣୁ ସମଗ୍ର ପୃଥିବୀ ତାଙ୍କର ଆଜ୍ଞାଧୀନରେ ରହିଥିଲେ। କିନ୍ତୁ ଏ ଅଯୋଧ୍ୟା ଯାହା ବି ହେଉ ଛୋଟିଆ ରାଜ୍ୟ ଅଯୋଧ୍ୟା, କିନ୍ତୁ ସାରା ଭାରତବର୍ଷ ସେ ପରିଭ୍ରମଣ କଲେ, ଯେତେ ବନ ଅଛି ଏତେ ବନ ସବୁ ବନକୁ ଚାଲିଲେ ଭଗବାନ, ବିଚରତ ଅନୁବନମ କୁହାଯାଇଛି, ସବୁ ବନରେ ବୁଲିଲେ, ଗୋଟିଏ ଚିନ୍ତା କଲେ ନାହିଁ, ପିତା ମୋତେ ଅନ୍ତତଃ ପକ୍ଷେ ମନା କଲେ ଅଲଗା କଥା, କିଛି ଅବଜେକ୍ସନ୍ କଲେନି ଠିକ୍ ଅଛି, ମନରେ ଟିକେ ଭାବିଥାନ୍ତେ ପିତା କେମିତି ନିଷ୍ଠୁର ମୋତେ ବିଦା କରିଦେଲେ, ସେତିକି ମନରେ ମଧ୍ୟ ତାଙ୍କର କୌଣସି ଗ୍ଲାନି ନାହିଁ, ମନରେ ମଧ୍ୟ ପିତାଙ୍କ ପ୍ରତି କୌଣସି ଈର୍ଷା ମାନେ କୌଣସି ମାନେ କିଛି ଦୁଃଖ ନାହିଁ, ତାଙ୍କର ମନରେ ମଧ୍ୟ ଦୁଃଖ ନାହିଁ, ରାଜା ହେଇଥାନ୍ତି ପଳେଇଗଲି, ମନରେ ମଧ୍ୟ ଦୁଃଖ ନାହିଁ। ଆଉ ଇଏ ଭଗବାନ ଇଏ ଭଲ ରାଜା ହେଇଗଲେ ବର୍ତ୍ତମାନ କୃଷ୍ଣ, ତାହେଲେ ସେ କାହିଁକି ଆସିବେ, ପ୍ରାପ୍ତ ରାଜ୍ୟ ହତାହିତ, ହତ୍ୟା କଲେ କଂସକୁ, କଂସକୁ ହତ୍ୟା କରିବା କ'ଣ ଏତେ ସହଜ କି ନା କ'ଣ, ଏତେ ବର୍ଷ ଧରିକିରି ଯାଦବମାନେ ଗଣୁଥିଲେ କେତେବେଳେ ତାଙ୍କର ହତ୍ୟା ରକ୍ଷା କରି ଆସିବେ, ତାଙ୍କୁ ହତ୍ୟା କଂସକୁ ହତ୍ୟା କରିବେ, ସେମାନେ ଜୀବନ ପ୍ରକୃତ ଜୀବନ ପ୍ରାପ୍ତ ହେବେ, ସେ ଲୁଚିକି ରହିଥିଲେ ଏତେ ବର୍ଷ କାଳ, ଲୁଚିକି ରହିଥିଲେ 17-18 ବର୍ଷ କାଳ ଲୁଚିକି ରହିଥିଲେ, କଂସର ଆକ୍ରମଣରେ ଭୟ ହେଇକି ରହୁଥିଲା, ଦେବତାମାନେ ଭୟ କରୁଥିଲେ, ଅନ୍ୟମାନେ ମନୁଷ୍ୟମାନଙ୍କ କଥା କ'ଣ କହିବା, ଦେବତାମାନେ ଇନ୍ଦ୍ର ଯେତେବେଳେ ବ୍ରଜବାସୀମାନେ ବନ୍ଦ କରିଦେଲେ, ଭଗବାନ 7 ବର୍ଷ ବୟସ ହେଇଥିଲେ ସେତେବେଳେ ବନ୍ଦ କରିଦେଲେ, ଇନ୍ଦ୍ରଙ୍କ ଯଜ୍ଞ କାହିଁ କରିବ ତୁମେ, ଗୋବର୍ଦ୍ଧନରୁ ଯଜ୍ଞ କରୁନ, ଗୋବର୍ଦ୍ଧନ ପୂଜା ଇନ୍ଦ୍ର ମହେନ୍ଦ୍ର କିଂ କରିଛନ୍ତି, ମହେନ୍ଦ୍ର କିଏ ନା, ସେ ବୃଷ୍ଟି ଦେଉଛି ନା କ'ଣ, କର୍ମଣା ଜାୟତ ଜନ୍ତୁ କର୍ମଣ ହେବ ଉପଲବ୍ଧ, କର୍ମରେ ହେଉଛି ମହେନ୍ଦ୍ର କିଂ କରିଛନ୍ତି, ମହେନ୍ଦ୍ର କ'ଣ କରିବ, ସେ କିଏ ଏଭଳି ଭାବରେ କହିଲେ, ମହେନ୍ଦ୍ରଙ୍କ ରାଗ ଆସି କ୍ରୋଧ ଆସିଗଲା, ଏସବୁ କଥା ସବୁ ରହିଛି। ତେଣୁ ଯେତେବେଳେ କ୍ରୋଧ ଆସିଗଲା, କହିଲା ବ୍ରଜବାସୀମାନଙ୍କୁ ସମସ୍ତଙ୍କୁ, ଗାଭୀଠୁ ଆରମ୍ଭ କରି ବୁଢ଼ା ବଚ୍ଚା ସ୍ତ୍ରୀ ଯିଏ ଅଛି କାହାକୁ ଛାଡ଼ିବନି, ସମସ୍ତଙ୍କୁ ହତ୍ୟା କରିଦେବ, ପଠେଇଦେଲି ସମ୍ବର୍ତ୍ତ ମର୍ଗକୁ ପଠେଇଲି, ଯାଅ ସମ୍ବର୍ତ୍ତକ, ଆମେ ଯାଉଛୁ 49 ପବନ ସହିତ ମୁଁ ଯିବି, ସବୁ ଗୋବର୍ଦ୍ଧନ ବୃନ୍ଦାବନବାସୀମାନଙ୍କୁ ସମସ୍ତଙ୍କୁ ହତ୍ୟା, ଗୋଟି ଗୋଟି କରି ହତ୍ୟା କରିବା, କାହାକୁ ଛାଡ଼ିବା ନାହିଁ, କ'ଣ ସରକାର କ'ଣ ଅସୁବିଧା ହେଲା କାହିଁକି, ନା ମୋର ପୂଜା ବନ୍ଦ କରିଦେଲେ, ନା ଆପଣଙ୍କ ଏତେ ବର୍ଷ ପୂଜା କରୁଥିଲେ ଗୋଟିଏ ବର୍ଷ ବନ୍ଦ କରିଦେଲେ ହତ୍ୟା କରିଦେବେ, ଆଉ ମଥୁରା ନା ଖବରଦାର ମଥୁରାକୁ ଦେବା ଯିବନି, ସେଠି କଂସ ରହିଛି ସେଠି ମୋର ପ୍ରାଣ ଭୟ, ସେଠି ଯିବ ନାହିଁ, ମଥୁରାକୁ ଟଚ୍ କରିବ ନାହିଁ, ବୃନ୍ଦାବନ ଯାହା କରିବା କଥା କରିଦେବ, ସମସ୍ତଙ୍କୁ ହତ୍ୟା କରିଦେବ, କାହାକୁ ଛାଡ଼ିବ ନାହିଁ, ଏ ଦେବତାମାନଙ୍କର ଏଇଭଳି ଭାବରେ କଥା। ଏତେ ବର୍ଷ ପୂଜା କଲେ ତା ବଦଳରେ ଅନ୍ତତଃ ଚିନ୍ତା, ହଉ ଠିକ୍ ଅଛି ଗୋଟେ ବର୍ଷ କଲେନି, ଦେଖିବା ନେକ୍ସଟ ଇୟର୍ ଦେଖିବା, ଅପେକ୍ଷା କରିବା, କିଛି ନାହିଁ, ସମସ୍ତଙ୍କୁ ହତ୍ୟା କର, ଇମିଡ଼ିଏଟ୍ ଇମିଡ଼ିଏଟ୍ ହତ୍ୟା କର, ଏଇଭଳି ଭାବରେ। ତେଣୁ ଏତେ ଶକ୍ତି ରହିଛି ମଥୁରା କଂସ, ଏତେ ଶକ୍ତି ଥିଲା, ଦେବତାମାନେ ଭୟ କରୁଥିଲେ, ତାଙ୍କୁ ସିଏ ହତ୍ୟା କଲେ, ପ୍ରାପ୍ତ ରାଜ୍ୟ ହତାହିତ ତାକୁ ହତ୍ୟା କଲେ, କଂସକୁ ହତ୍ୟା କଲେ, ଛୋଟିଆ କଥା ନା କ'ଣ? ଏଭଳି ରାଜାଙ୍କୁ ହତ୍ୟା କରି ସେ ବର୍ତ୍ତମାନ ରାଜା ହୋଇଛନ୍ତି, ସେ ଏଠିକି ଆସିବେ ଗୋପାଳ ହିସାବରେ ରହିକରି ପୁଣି କ'ଣ ଗାଈ ଚରେଇବେ? ତେଣୁ ନରେନ୍ଦ୍ର କନ୍ୟା ଉଦ୍ବାହ୍ୟ, ଖାଲି ରାଜା ହେଇଗଲେ ତା ନୁହଁ, କାହାକୁ ବିବାହ କରିବେ ସେ କ'ଣ? ଆଉ ଗୋପାଳ ଆମମାନଙ୍କୁ ବିବାହ କରିବେ ନା କ'ଣ? ଆମେ ତ ବାହା ହେଇଯାଇଛି, ତାଙ୍କ ଭିତରେ କେତେ ଜଣ ଥିଲେ ବିବାହିତ ହେଇନଥିଲେ, ବିବାହିତ ହେଇନଥିଲେ ଗୋପୀମାନଙ୍କ ଭିତରେ କେତେ ଜଣ ବିବାହ କରିନଥିଲେ, ଆଶା କରୁଥିଲେ ଅନ୍ତତଃ ପକ୍ଷେ ଆମେ ତାକୁ ବିବାହ କରିବୁ। ତ ଏଇଠି ତାଙ୍କର ଆଶା ସରିଗଲା, ଆଉ କ'ଣ ସେ ବିବାହ କରିବେ? ରାଜାଙ୍କୁ ବିବାହ କରିବେ ଗୋପାଳୁଣୀ? ରାଜକନ୍ୟା ନରେନ୍ଦ୍ର, ନରମାନଙ୍କର ଇନ୍ଦ୍ର, ଭଗବତ ଗୀତାରେ ଭଗବାନ କହିଲେ ନରାଣାଂଚ ନରାଧିପମ, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ଶ୍ରେଷ୍ଠ ରାଜା, ଭଗବାନଙ୍କ ଜଣେ ବିଭୂତି, ଭଗବାନ ହେଉଛନ୍ତି କ'ଣ? ପ୍ରଜା ପାଳନ କରିବେ, ରାଜାଙ୍କର କର୍ତ୍ତବ୍ୟ ହେଉଛି ପ୍ରଜା ପାଳନ କରିବେ, ସୃଷ୍ଟି ସ୍ଥିତି ପାଳନ, ଏ ତିନୋଟି ଦାୟିତ୍ୱ ରହିଛି ଭୌତିକ ଜଗତରେ। ସୃଷ୍ଟି କରିବେ ବ୍ରହ୍ମା, ପାଳନ ସ୍ଥିତି ସ୍ଥିତି କରିବେ ପାଳନ, ପାଳନ କରିବେ ବିଷ୍ଣୁ, ଏବଂ ସଂହାର କରିବେ ଶିବଜୀ। ତେଣୁ ଏଇ ଯେଉଁ ପାଳନ ଦାୟିତ୍ୱ ବ୍ରହ୍ମା ବା ଶିବଜୀ କରିପାରିବେ ନାହିଁ, ବିଷ୍ଣୁ ନିଜେ ପାଳନ କରି, ସେଥିପାଇଁ ଭଗବାନ ନିଜେ ଦାୟିତ୍ୱ ନେଲେ ପାଳନ ଦାୟିତ୍ୱ। ତେଣୁ ରାଜା ଯେହେତୁ ପ୍ରଜା ପାଳନ କରିବେ, ତେଣୁ ରାଜାଙ୍କୁ ଭଗବାନଙ୍କର ବିଭୂତି ବୋଲି କୁହାଯାଏ। ନାରାୟଣାଙ୍କ ନରାଧିପମ, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ରାଜା, ଛୋଟିଆ କଥା, ରାଜା ଜଣେ ହେବେ ଛୋଟିଆ କଥା। ଯେତେବେଳେ କପିନ୍ଦ୍ର କିଏ କପିଳ କପିଳା କାଶିଆ କପିଳା ଦୁଇ ଜଣ ବୁଲୁଥିଲେ ଗଉଡ଼ ଛୁଆ, ଗାଈ ଜଗଉଥିଲେ, କପିଳା ଶୋଇଛି ଟିକେ ରେଷ୍ଟ ନେଇଛି, ଖରା କେଉଁଠି ଗଛ ଛାଇ ତଳେ ଟିକେ ରେଷ୍ଟ ନେଇଛି, କାଶିଆ ଦେଖିଲା କପିଳା କ'ଣ କରୁଛି, ଆରେ ଗୋଟେ ସାପ ଆସିକିରି ପଳାଇଛି ତା ମଥା ପାଖରେ ରହିଛି, ଆଉ କ'ଣ କରିବ? ଯଦି ତାକୁ ହୋଡ଼େଇ ଦେବ ସେ କେତେବେଳେ ଚଟ ମାରିଦେବ, କ'ଣ କରିଦେବ କିଛି କହିପାରୁନି, ଚୁପଚାପ ରହିଛି। ତାପରେ କିଛି ସମୟ ପରେ ପଳାଇଗଲା ସେ ସାପ। ତେଣୁ କପିଳା ଯେତେବେଳେ ଉଠିଲା, ତାକୁ ଉଠିକି କପିଳା କପିଳା କ'ଣ ହେଲା? ହଁ, ତୋର ମୁଣ୍ଡ ଉପରେ ଗୋଟେ ସାପଟେ ଗୋଟେ ଫଣା ଧରିକି ରହିଥିଲା, ଆର ଅର୍ଥ କ'ଣ ଜାଣିଛୁ ନା କ'ଣ? ନା ତୁ ରାଜା ହେବୁ, ରାଜା ହେବୁ, ସତରେ ମୁଁ ରାଜା ହେବି ନା? ହଁ ନା, ଗୋପାଳରୁ ମୁଁ ରାଜା ହେବି, ଗୋପାଳ ଗାଈ ଯୋଗାଳରୁ ମୁଁ ରାଜା ହେବି ନା? ହଁ, ତୋର ଅଛି ଏ ଲକ୍ଷଣ ରହିଛି ସବୁ, ଲକ୍ଷଣରୁ ଜାଣିପଡ଼ିବ କଥା, ଭବିଷ୍ୟତରୁ ଜଣାପଡ଼ିବ ସୂଚନା ରହିଛି। ଆଉ ଠିକ୍ ଅଛି, ମୁଁ ଯଦି ରାଜା ହେବି ତୋତେ ମନ୍ତ୍ରୀ କରିଦେବି ଆଉ କ'ଣ? ସେ ହେଲା, ସେ ରାଜା ହେଲେ ଆଉ କପିଳା କିଏ ଡାକିବେ ତାଙ୍କୁ? ରାଜା ହବ ପୂର୍ବରୁ କିଏ ଡାକୁଥିଲେ? ଆରେ ଚୋର କୁଆଡ଼େ ଗଲା, କାହ୍ନା ଚୋର ଲବଣ ଚୋର, ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗ ନାନାଂଚୁକୂଳ ଚୌରମ ଅନେକ ଜନ୍ମାର୍ଜିତ ପାପ ଚୌରମ ଚୌରାଗ୍ରଗଣ୍ୟଂ ପୁରୁଷଂ। ସେତେବେଳେ କିଏ କହୁଥିଲେ ଭଗବାନ? କିଏ ତାଙ୍କ ନାଣ୍ଡରେ ଡାକୁଥିଲେ, କୃଷ୍ଣ ବୋଲି ଡାକୁଥିଲେ ନା? ଲବଣୀ ଚୋର ଦାମୋଦର, ତୋ ମା ତତେ ବାନ୍ଧିଥିଲେ, ଦାମୋଦର କହିଲେ କୃଷ୍ଣ ଚିଡ଼ିବେ ତାଙ୍କ ଉପରେ, ତାଙ୍କ ସାଙ୍ଗ ବାଳକମାନେ ଡାକିବେ ତାକୁ ଚିଡ଼ିବା ପାଇଁ, କହିଲେ ଏଇ ଦାମୋଦର, ଦାମୋଦର କହିଲେ ମା ତାକୁ ବାନ୍ଧିଥିଲେ ଦୌଡ଼ିରେ, ଏତେ ଦୁଷ୍ଟ ହଉଥିଲା ସେ ଦାମୋଦର। ଆଉ ସିଏ ବର୍ତ୍ତମାନ ରାଜା ହେଇଗଲେ, କପିଳେନ୍ଦ୍ର ରାଜା ହେଇ, ରାଜା କପିଳେନ୍ଦ୍ର, ଆଉ କିଏ ଡାକିବ? କପିଳା କିଏ ଡାକିବ? ତା ଯିବ କାଟିଦେବେ ସିଏ। ମହାରାଜ ସତକୋଟି ଉତ୍କଳ କର୍ଣ୍ଣାଟକ ରୁଚିର ସତକୋଟି, ରାଜା ଅଧିରାଜ କପିଳେନ୍ଦ୍ର ଦେବ କି ଯାଏ କହିବେ ନା? ଆଉ କପିଳା କିଏ ଡାକିବ? ସେହିଭଳି ଭାବରେ ବୋଧେ ରାଜା ହେଇଗଲେ ହତାହିତ, କଂସକୁ ହତ୍ୟା କଲେ, ରାଜା ହେଲେ ନରେନ୍ଦ୍ର କନ୍ୟା, ଆଉ କ'ଣ ବିବାହ କରିବେ? ଗୋପାଳୀମାନଙ୍କୁ ବିବାହ କରିବେ? ସେହି ଯେତେ ସବୁ ରାଜା ଅଛନ୍ତି ତାଙ୍କର କନ୍ୟାଙ୍କୁ ବିବାହ କରିବେ, ନରେନ୍ଦ୍ର କନ୍ୟା ଉଦ୍ବାହ୍ୟ, ନରେନ୍ଦ୍ର କନ୍ୟା ଉଦ୍ବାହ୍ୟ ପ୍ରୀତ ସର୍ବସୁହୃଦ୍ଭୃତ, ସ୍ତ୍ରୀମାନଙ୍କ ସହିତ ରହିଲେ, ରାଜା ହେଇକି ରହିଲେ, ସବୁ ଯେଉଁମାନେ ଯଦୁମାନେ ପଳେଇ ଯାଇଥିଲେ, ଦୂରକୁ ପଳେଇ ଯାଇଥିଲେ, କି କୁଆଡ଼େ ଲୁଚିକି ରହିଥିଲେ କଂସ ଭୟରେ, ସବୁ ଆସି ରହିଗଲେ, ବନ୍ଧୁ ବାନ୍ଧବ ସବୁ କରିକି ସବୁ ରାଜ୍ୟ ଧନ ପ୍ରାପ୍ତି ସବୁ ପ୍ରକାର ସୁବିଧା ରହିଲା, ସବୁ ସୌଶର୍ଯ୍ୟରେ ରହିଛନ୍ତି, ସିଏ ଏଠିକି ଆସିବେ? ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କ'ଣ ଭାଷ୍ୟ କରିଛନ୍ତି କହିବା, ଏଠିକି ଆସିବେ ସିଏ? ଏଇଭଳି ଭାବରେ ସର୍ବସୃହୃଦୃତ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷ୍ୟରେ କହୁଛନ୍ତି ଏ କଥା। କ'ଣ କହୁଛନ୍ତି 45 ନମ୍ବର ଶ୍ଳୋକରେ କହୁଛନ୍ତି, ତଂ ଶ୍ରୁତ୍ୱା ଅନ୍ୟା ବାମ୍ୟମୟ ସ୍ୱଭାବ ଭୋ ତଂ ଶ୍ରୁତ୍ୱା କହିଲେ ଆ ପୂର୍ବ ଶ୍ଳୋକ ଯେଉଁ କୁହାଗଲା ଦାସାରହ, ଆମେ ଯୋଗ୍ୟ ଭଗବାନଙ୍କ ରୂପକୁ ଦର୍ଶନ କରିବା ପାଇଁ ଆମେ ଦାସାରହ, ସେ ଆମେ ତାଙ୍କର ଦାସ, ଆମେ ଯୋଗ୍ୟ ତାଙ୍କ ରୂପ ଦର୍ଶନ କରିବା ପାଇଁ। ଏଇଭଳି ଭାବରେ ଚିନ୍ତା କେତେବେଳେ ଆସିବେ କି, ଆମକୁ ସ୍ପର୍ଶ କରିବେ କି, ଆମେ ଜୀବନ ପ୍ରାପ୍ତ ହେବୁ କି, ଏଇ ଯେଉଁ କଥା କୁହାଗଲା ପୂର୍ବ ଶ୍ଳୋକରେ, ଏ ଶ୍ଳୋକରେ ଏଇଟା କହୁଛନ୍ତି ତଂ ଶ୍ରୁତ୍ୱା। ଏ ଦକ୍ଷିଣ ସ୍ୱଭାବର ଗୋପୀମାନେ ଯେତେବେଳେ ଏ କଥା କହିଲେ, ବାମ ସ୍ୱଭାବର ଗୋପୀମାନେ ଉଠି ପଡ଼ିଲେ, ନା ତଂ ଶ୍ରୁତ୍ୱା ଅନ୍ୟ ବାମ୍ୟମୟ ସ୍ୱଭାବ ଭୋ, ସେମାନେ କହୁଛନ୍ତି ଭୋ ସଖ୍ୟ, ହେ ସଖୀ, କିଏ କାହାକୁ ସବୁ କିଭଳି ଭାବେ ଡାକୁଥିବେ, ହେ ସଖୀ କୃଷ୍ଣସ୍ୟ ରାସାଧିବି କିଂ ସୁଖଂ। ଏ ଯେଉଁ ରାସଲୀଳା ଏଇଟା ଯେଉଁ କହିଥିଲେ, ତାଙ୍କର ଗୋପୀମାନଙ୍କର ମନର ଭାବ ଥିଲା ରାସ କଥା ଚିନ୍ତା କରୁଥିଲେ, ସନାତନ ଗୋସ୍ୱାମୀ ତାଙ୍କ ଭାଷ୍ୟରେ କହିଥିଲେ ସେ କଥା, ରାସ କଥା ମନେ ପଡ଼ିଗଲା, ତେଣୁ ଆ ପୂର୍ବ ସବୁବେଳେ କହିଥିଲେ ସେ କଥା କେବେ ମନେ ପକାଉଛନ୍ତି କି, ସେମାନେ ରାସ କଥା ମଥୁରାରେ କେତେ ମନେ ପକାଉଛନ୍ତି କି? ତେଣୁ ଏଠି ସେ ବାମ୍ୟ ସ୍ୱଭାବର ଯେଉଁ ଗୋପୀମାନେ ସେମାନେ କହୁଛନ୍ତି କୃଷ୍ଣ ସେ ରାସାଧିବି କିଂ ସୁଖ, ଯେଉଁ ରାସଲୀଳା କରିଥିଲେ କିଟା କ'ଣ ତାଙ୍କର ସୁଖ ଥିଲା, ନା କାହିଁକି ସୁଖ ନଥିଲା, ନା ତାବତ୍ ମୁଗ୍ଧା ଜୁୟଂ କିମ୍ବି ନ ଜାଣି ଭେ, ତାଙ୍କର କ'ଣ ସୁଖ ଥିଲା, ତାଙ୍କୁ ଆମେ ସବୁ ବହୁତ କଷ୍ଟ ଦେଉଥିଲୁ ତାଙ୍କୁ, ଆମେ ଜାଣିଛୁ ସେଇଟା, କିଏ ମୂର୍ଛା ହେଇଗଲା ତାକୁ ସବୁ ଉଠେଇବେ, ତାକୁ ପୁଣି ପାଣି ପକାଇବେ, ତାକୁ ସବୁ ଠିକ୍ କରିବେ, ତାକୁ କିଏ କାହାର କ'ଣ ଝାଳ ବୋହିଲା ତାକୁ ପୋଛିଦେବେ, କାହାକୁ ପବନ କରିବେ, ଉତ୍ତରରେ ସବୁ ଇଏ କରିବେ, ଏଇଭଳି ଭାବରେ ସବୁ କରୁଥିଲେ ସିଏ ରାସଲୀଳାରେ ଭଗବାନ। ସିଏ କ'ଣ ଆନନ୍ଦ ପ୍ରାପ୍ତ ହେଉଥିଲେ, ଚିନ୍ତା କରୁଥିଲେ କେମିତି ରାସ ସରିବ, ମୁକ୍ତ ହେବି, ଏଭଳି ଭାବେ ଚିନ୍ତା କରୁଥିଲେ ସେମାନେ ରାଜା କୃଷ୍ଣ। ଏମାନଙ୍କୁ କେତେ ଏତେ ଗୋପୀମାନଙ୍କୁ ମୁଁ କେତେ ତାଙ୍କର ସେବା କରିବି, କେତେବେଳେ ରାସ ଶୀଘ୍ର ସରିବ, କାହିଁକି ସରୁନାହିଁ, ରାତି ପାଉନାହିଁ ନା କ'ଣ, ବ୍ରହ୍ମାଙ୍କର ଗୋଟେ ରାତିରେ ମିଶି ଯାଇଥିଲା ସେତେବେଳେ ବର୍ଣ୍ଣନା କରାଯାଇଛି, ବ୍ରହ୍ମାଙ୍କର ଗୋଟେ ରାତି ହେଉଛି 432 କୋଟି ବର୍ଷ, 1000 ଦିବ୍ୟ ଯୁଗ, ଏଇଟାକୁ ଆମେ ବୁଝିପାରିବା ନାହିଁ, କଳ୍ପନା କରିପାରିବା ନାହିଁ, ତେଣୁ କି ସୁଖ ସେ ପ୍ରାପ୍ତ ହେଉଥିଲେ। ତଥାପି ମତ ସୁଖଂ ସମ୍ମୁଖାତ୍ ଶୁଣୁତେତି ବକୃତ୍ୟାହ, ଦେଖ ତାଙ୍କର କ'ଣ ସୁଖ ଥିଲା ଶୁଣ, ଏଇଟା ବାମ୍ୟ ଭାବରେ କହୁଛନ୍ତି, ଏ ଶ୍ଳୋକଟି ବାମ୍ୟ ଭାବରେ କହୁଛନ୍ତି, କ'ଣ କସ୍ମାତ୍ ଇତି, କ'ଣ କହୁଛନ୍ତି, ଅତ୍ର ଗୋଚାରଣ କ୍ଲିଷ୍ଟ ତତ୍ର ତୁ ପ୍ରାପ୍ତ ରାଜ୍ୟଭୂତ, ସେଠି ରାଜା ଏଠିକି ଆସିଲେ ଚିନ୍ତା କରିବେ ଆସିବା ପାଇଁ, ଆରେ ବାପରେ ବାପ ମୁଁ ସେଠିକି ଯିବି ନାହିଁ, ପୁଣି ମୋତେ କହିବେ ଯା ଗୋଚାରଣ କର, ମୋ ମା ଯଦି ମନା କରିବ ମଧ୍ୟ, କିନ୍ତୁ ସାଙ୍ଗ ବାଳକମାନେ ଆସି ପହଞ୍ଚିଯିବେ, ଯିବା କାହ୍ନା ଯିବା, ରଖିବେ ନାହିଁ ମୋତେ, ସେ ଶ୍ରୀଦାମାଟା ମୋ କାନ୍ଧ ଉପରେ ଚଢ଼ିଯିବ, 18 ବର୍ଣ୍ଣନା କରାଯାଇଛି, କ'ଣ ଉଭାହ କୃଷ୍ଣ ଭଗବାନ ସୀତାମାନ ପରାଜିତ, ସୀତାମୁଁ କାନ୍ଧରେ ବୁହାଇବେ, ପୁଣି କହିବେ ପୁଣି ପୁଣି କାହାକୁ କାହାକୁ ବୁହାଇବାକୁ ପଡ଼ିବ ପୁଣି, ଏସବୁ ଏତେ କଷ୍ଟ, ଗୋଚାରଣ କ୍ଲିଷ୍ଟ, ପୁଣି ଗୋଚାରଣ କରିବାକୁ ପଡ଼ିବ, ପୁଣି ଖାଲି ପାଦରେ ଚାଲିବି, ଏବେ ଆଉ ଖାଲି ପାଦ ନାହିଁ, ବହୁତ ବଢ଼ିଆ ଚପଲ ପିନ୍ଧିଲେଣି, ବହୁତ ସୁନ୍ଦର ପ୍ରକାର କେତେ ପ୍ରକାର କଷ୍ଟଲି ବହୁତ ଦାମୀ ଚପଲ ସବୁ ରହିଛି, ମୁଁ ଶୁଣୁଥିଲି ଯେଉଁ ରହିଛନ୍ତି ବହୁତ ଦାମୀ ମାନେ ବହୁତ ଧନୀ ବ୍ୟକ୍ତିମାନେ, ତାଙ୍କର ଖାଲି ଚପଲରେ ଗୋଟେ ଘର ଥିବ, ଚପଲରେ ଚପଲ ଘର, କେଉଁଦିନ କେଉଁ ଚପଲ ପିନ୍ଧା ହେବ, ଗୋଟେ ଦିନ ଗୋଟେ ଚପଲ, ସେ ସବୁଦିନ ସେ ଚପଲ ସବୁଦିନ ସବୁ ଚପଲ ପିନ୍ଧା ହେବ ନା, ଆମର ଗୋଟେ ଚପଲ ମାନେ କ'ଣ, ଆମର ହେଡ୍ ଅଫ୍ ଡିପାର୍ଟମେଣ୍ଟରେ ଗୋଟେ ଚପଲ ପିନ୍ଧୁଛି, ସେ ଘୋଷରା ହାଉସ୍ ରେ କେତେ କ'ଣ ହେଇଗଲାଣି, କିନ୍ତୁ ସେଇଟା ସେ ଚପଲ ବଦଳଉ ନାହାନ୍ତି, ଚପଲ ବଦଳ ଆଉ କ'ଣ କହିବା, ଆଉ ଏତେ କଷ୍ଟଲି ଚପଲ ସେ ସେଠି ପିନ୍ଧୁଛନ୍ତି, ଏଠି ଖାଲି ପାଦରେ ପୁଣି ଚାଲିବେ, ସେଇଟା ଗୋଟେ କଷ୍ଟ। ଗୋଚାରଣ କ୍ଲିଷ୍ଟ ତତ୍ର ତୁ ପ୍ରାପ୍ତ ରାଜ୍ୟଭୂତ, ସେଠି ରାଜା ହୋଇକି ରହିଲେ ଭଗବାନ କେବଳ ଗୋବର୍ଦ୍ଧନ ବୃନ୍ଦାବନକୁ ଛାଡ଼ିଦେଲେ ଆଉ କେଉଁଠି ଖାଲି ପାଦରେ ଚାଲନ୍ତି ନାହିଁ। ଏମିତି ଭଗବାନ ରାମଚନ୍ଦ୍ର ଅବଶ୍ୟ ଚାଲିଥିଲେ ଖାଲି ପାଦରେ, ବଣରେ ଚାଲିଥିଲେ ବୋଲି ନ, ରାଜ୍ୟରେ ଥିଲାବେଳେ ଖାଲି ପାଦରେ ଚାଲୁନଥିଲେ, କିନ୍ତୁ ଭଗବାନ ଯେଉଁଠି ଥିଲେ ମଧ୍ୟ ସେ ଖାଲି ପାଦରେ ଚାଲୁଥିଲେ, ମଥୁର ରାଜା ହେଲେ ଅଲଗା କଥା। କିନ୍ତୁ ବୃନ୍ଦାବନ ଯେତେବେଳେ ଥିଲେ ସେତେବେଳେ ସେ ଖାଲି ପାଦରେ ଚାଲୁଥିଲେ। ମତେ ବୈକୁଣ୍ଠ ଲୋକଠୁ ଆରମ୍ଭ କରି ଆମେ ଭଗବାନ ମନ୍ଦିରରେ ମଧ୍ୟ ତାଙ୍କର ଚପଲ ରଖୁଛୁ, ଭଗବାନ ଚପଲ ରହିବ ଭଗବାନଙ୍କର, ଖାଲି ପାଦରେ ସେ ଚାଲିବେ। କିନ୍ତୁ ବୃନ୍ଦାବନ ଏଭଳି ସ୍ଥାନ, ଭଗବାନ ଖାଲି ପାଦରେ ଚାଲିବେ ବ୍ରଜରଜ, ସେଥିପାଇଁ ବ୍ରଜରଜ ବହୁତ ମହାନ। ବ୍ରଜରଜ ବ୍ରଜଧୂଳି, ବ୍ରଜଧୂଳି କେତେ ମହାନ, ଭଗବାନ ଖାଲି ପାଦରେ ରହିଛନ୍ତି ବ୍ରଜ। ସେ ଯେ ପୃଥିବୀ ନିଜକୁ ଧନ୍ୟ ମନେ କରୁଥିଲା, ଭଗବାନ ପାଦକୁ ସ୍ପର୍ଶ କରୁଥିଲା, ଡାଇରେକ୍ଟ ସ୍ପର୍ଶ କରୁଥିଲା, ଯେଉଁ ପାଦ ସ୍ପର୍ଶ କରିବା ପାଇଁ ଗୋପୀମାନେ ଚିନ୍ତା କରୁଥିଲେ, ସେ ଅନ୍ତିମ ଶ୍ଲୋକଟି ହେଉଛି ସେଇଟା, ଦଶମ ସ୍କନ୍ଧ 31 ଅଧ୍ୟାୟ 19 ଶ୍ଲୋକ, 19 ନମ୍ବର ଶ୍ଲୋକ। ଏଇଭଳି ଭାବରେ ନିଜ ବକ୍ଷ ଦେଶରେ ସ୍ଥାପନ କରିବା ପାଇଁ ମଧ୍ୟ ତାଙ୍କୁ ଭୟ ଲାଗୁଥିଲା, କାଳେ କଷ୍ଟ ହୋଇଯିବ। ଏଇଭଳି ଭାବରେ ରହିଛି ଶ୍ଲୋକଟି ରହିଛି, ଯତେ ସୁଜାତ ଚରଣା ଭୃଗ ସ୍ତନେଷୁ ଭୀତା ଶନି ପ୍ରିୟ ଧିମୟ କର୍କଶେଷୁ ତେନା ଟବିମିଟସି ତତ୍ ବ୍ୟଥିତେନ କିଂଚିତ କୃପାଦ ହେବି ଭମତିଧି ଭମତା ସାଙ୍ଗ୍ନ। ଏ ଅନ୍ତିମ ଶ୍ଲୋକ, ଭଗବାନଙ୍କର ପାଦକୁ, ପାଦ କେତେ କୋମଳ, ତାଙ୍କର ସ୍ତନରେ ମଧ୍ୟ ରଖିବା ପାଇଁ ତାଙ୍କୁ କଷ୍ଟ ଲାଗୁଥିଲା, ଆମ ସ୍ତନଟା ବଡ଼ କଠିନ, ଏଇଭଳି ଭାବରେ ସେ ଚିନ୍ତା କରୁଥିଲେ, ସେ ଶ୍ଲୋକଟି କୁହାଯାଇ। ସେଥିପାଇଁ ଦେଖନ୍ତୁ, ଆଉ ସିଏ ଆସିବେ ଖାଲି ପାଦରେ, ପୁଣି ଚାଲିବେ ଖାଲି ପାଦରେ ଚାଲିବେ। ତେଣୁ ଅତ୍ର ଗୋଚାରଣ କ୍ଲିଷ୍ଟ ତୁ ପ୍ରାପ୍ତ ରାଜ୍ୟ ଅଭୂତ, ସେଠି ରାଜ୍ୟରେ ରହିଛି, ରାଜା ହେଇକି ରହିଛନ୍ତି, କେତେ ସୁଖରେ ରହିଛନ୍ତି ରାଜା ସିଏ। ଅତ୍ର ଗୋପଜାତି ବି ତତ୍ର, ଏଠି ଗୋପଜାତି ସବୁ ରହିଛନ୍ତି, ଗୋପଜାତି ବୈଶ୍ୟ, ଏମାନେ ନିମ୍ନ ସ୍ତରର କ୍ଷତ୍ରିୟ, ତା'ଠାରୁ ଉନ୍ନତ ସ୍ତରର। ବ୍ରାହ୍ମଣ ହେଉଛି ସବୁଠାରୁ ଉନ୍ନତ, କିନ୍ତୁ ତାପରେ କ୍ଷତ୍ରିୟ, ବୈଶ୍ୟଠାରୁ ଉନ୍ନତ ହେଉଛି କ୍ଷତ୍ରିୟ। ଅତ୍ର ଗୋପଜାତି ବି ତତ୍ରାପି, ଏଠି ଗୋପଜାତିମାନେ ସବୁ ରହିଛନ୍ତି। ପୁଣି ଆଉ କ'ଣ ହେଉଛି ନା, ପରକିଆ ବି କିଂ ସୁଖ, ସେଠି ତାଙ୍କ ନିଜ ସ୍ତ୍ରୀ ଅଛନ୍ତି, ଆମ ପରକିଆ ସୁଖ ଲୁଚି ଲୁଚିକିରି ପ୍ରୀତି କରିବେ, ଲୁଚି ଲୁଚିକିରି ରାତିରେ ଲୁଚି ଲୁଚିକିରି ଆ କେମିତି ନ ଦେଖିବେ, ଏଇଭଳି ଭାବରେ ଆମ ସହିତ ରାସଲୀଳା କରିବେ, ପ୍ରୀତି କରିବେ। ସେଠି ତାଙ୍କର ସ୍ତ୍ରୀ ଅଛନ୍ତି, ସମସ୍ତଙ୍କ ସାମ୍ନାରେ ସେ ହାତ କାନ୍ଧରେ ହାତ ପକାଇ ଚାଲିପାରିବେ, ବୁଲିପାରିବେ, ଏସବୁ କଥା ରହିଛି। ରାଜା ସିଏ ନରେନ୍ଦ୍ର କନ୍ୟା, ରାଜା ରାଜାଙ୍କର କନ୍ୟାମାନଙ୍କୁ ବିବାହ କରିବେ, ଆମ ସହିତ ଲୁଚି ଲୁଚି ସବୁ ପ୍ରୀତି କରିବେ, ସେଠି ଖୋଲାରେ ଖୁଲନମ ଖୁଲନା ଏସବୁ ରହିଛି। ଅତ୍ର ଗୋପ ସତ୍ୟତୁ ନରେନ୍ଦ୍ର, ଏଠି ସେ ଗୋପ, କିଏ କହିବେ ନାହିଁ ଏ ରାଜା ବୋଲି, ଗୋପ ଗୋପମାନ ବି ତ ରାଜା, ଗୋପ ରାଜା ନନ୍ଦ ରାଜା ଗୋପ ରାଜା ସିଏ, କିନ୍ତୁ ନରେନ୍ଦ୍ର ନୁହଁ, ମନୁଷ୍ୟମାନ କ୍ଷତ୍ରିୟ ନୁହଁ ସିଏ ଗୋପ। ଅତ୍ର ଗୋପ ତତ୍ର ତୁ ନରେନ୍ଦ୍ର, ଏଠି କହିଗଲା ନରେନ୍ଦ୍ର କନ୍ୟା ବିବାହ କରିବେ। ଉଦ୍ଭାଏ ଇତି କ୍ୱଚିତ୍ ପୁରାଣେ ମଥୁରା ତସ୍ୟ କୃଷ୍ଣସ୍ୟ ରୁକ୍ମିଣୀ ଦ୍ୱାହ କଳ୍ପ ଭେଦନ ଜ୍ଞେୟ। ଅନ୍ୟ କେଉଁ କେଉଁ କଳ୍ପରେ ଭଗବାନ ବ୍ରହ୍ମାଙ୍କର ଗୋଟିଏ ଦିନରେ ଆସନ୍ତି, ବ୍ରହ୍ମା ଯେଉଁ କୃଷ୍ଣ ଆସନ୍ତି, ବ୍ରହ୍ମାଙ୍କର ଆ ଭିତରେ 50 ବର୍ଷ ହୋଇଗଲାଣି, ତେଣୁ ଗୋଟିଏ ମାସରେ ତାଙ୍କର 30 ଦିନ, ବର୍ଷକରେ 360 ଦିନ, ଏଇଭଳି ଭାବେ 50 ବର୍ଷ ଭଗବାନ ହୋଇଗଲାଣି, ମାନେ ଲକ୍ଷ ହଜାର ହଜାର ଭଗବାନ ଆସିଛନ୍ତି ଦ୍ୱାପର ଯୁଗରେ, ସବୁ ଦ୍ୱାପର ଆସନ୍ତିନି ଭଗବାନ ବ୍ରହ୍ମାଙ୍କର, ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ତା ଭିତରୁ ସପ୍ତମ ମନୁଙ୍କର, ପ୍ରତି ମନୁଙ୍କର 71 ଦିବ୍ୟ ଯୁଗ ରହିଛି, ସପ୍ତମ ମନୁଙ୍କର 28ତମ ଦ୍ୱାପରରେ ଭଗବାନ ଆସନ୍ତି। ତେଣୁ ଅନ୍ୟ କେଉଁ ଦ୍ୱାପରରେ ବର୍ଣ୍ଣନା କରାଯାଇଛି ସେ କୃଷ୍ଣ ବିବାହ କରିଥିଲେ, ସେ ମଥୁରାରେ ରୁକ୍ମିଣୀକୁ ବିବାହ କରିଥିଲେ, କଳ୍ପଭେଦନ ଜ୍ଞେୟ, ଏଇଟା କଳ୍ପ, ଏଇଟା କଳ୍ପଭେଦ ରହିଛି, ବା ଭବିଷ୍ୟତରେ କରିବେ, ତାଙ୍କର ମୁଖରୁ ସେଇଟା ବାହାରୁଛି, ଭବିଷ୍ୟତବାଣୀ ବାହାରୁଛି, ତେଣୁ ଜ୍ଞେୟ। ପ୍ରାପ୍ୟ ମଥୁରା ମିଥ୍ୟାଧିକୃତ୍ୟା ରାମାନିରୁଦ୍ଧ ପ୍ରଦ୍ୟୁମ୍ନ କ'ଣ ରୁକ୍ମିଣିଆ ସହିତ ବିଭୁ ରୀତି, କେଉଁ ପୁରାଣରେ ବର୍ଣ୍ଣନା କରାଯାଇଛି ଭଗବାନ ଯେଉଁ ରହିଥିଲେ କୃଷ୍ଣ ବଳରାମଙ୍କ ସହିତ, ରାମ ଅନିରୁଦ୍ଧ ପ୍ରଦ୍ୟୁମ୍ନ ଏ ଚତୁର୍ଭୁଜ ଏମାନେ ରହିଥିଲେ, ରୁକ୍ମିଣୀ ଦେବୀ ମଧ୍ୟ ସହିତ ରହିଛନ୍ତି, ରୁକ୍ମିଣୀଙ୍କୁ ସେ ବିବାହ କରିଥିଲେ କୃଷ୍ଣ। ଏଇଭଳି ଭାବରେ ଇତି ଗୋପାଳ ତାପନୀରେ କୁହାଯାଇଛି, ଗୋପାଳ ତାପନୀ ଉପନିଷଦ ଏଇଟା କୁହାଯାଇଛି। ତେଣୁ ନରେନ୍ଦ୍ର କନ୍ୟା ବିବାହ କରିବେ ଏଠି କାହିଁକି ଆସିବେ, ଏଇଭଳି ଭାବରେ ଏ ଶ୍ଳୋକଟି କୁହାଯାଇଛି। ତେଣୁ ସନାତନ ଗୋସ୍ୱାମୀ ତାଙ୍କ ଭାବାର୍ଥରେ କହୁଛନ୍ତି କୃଷ୍ଣ ଶବ୍ଦ ବ୍ୟବହାର କରାଗଲା, କାରଣ କ'ଣ ନା ପରମାନନ୍ଦ ପରିପୂର୍ଣ୍ଣ ଇତି ଭାବ, କୃଷ୍ଣ ସେ ପରମାନନ୍ଦ ପରିପୂର୍ଣ୍ଣ, ଏଇ ଭାବରେ ସେ କୃଷ୍ଣ ସେଠି ଆନନ୍ଦରେ ରହିଛନ୍ତି। ଏଠି ତାଙ୍କର ଏଇ ବାମ ଭାବରେ କହୁଛନ୍ତି ସେଠି ଆନନ୍ଦରେ ରହିଛନ୍ତି, ଏଠି କାହିଁକି ଦୁଃଖ ଭୋଗ କରିବେ ଆସିକରି, ଏଠି ଖାଲି ଦୁଃଖ ହିଁ ଦୁଃଖ, ସକାଳୁ ଉଠିଲା ମାନେ ଦୁଃଖ, ରାତିରେ ଦୁଃଖ, ସକାଳେ ଦୁଃଖ, ଯେତେବେଳେ ଦେଖିବ ସବୁବେଳେ ଦୁଃଖ, ତାହେଲେ ସିଏ କାହିଁକି ଆସିବେ ଏଠି କୃଷ୍ଣ। ଏଇଭଳି ଭାବରେ ଏ ଶ୍ଳୋକଟି ରହିଛନ୍ତି, କସ୍ମାତ୍ କୃଷ୍ଣ ଆୟତି ଏହା ଆୟତି। ତେଣୁ ଇଏ ବାମ୍ୟ ସ୍ୱଭାବର ଯେଉଁମାନେ ଗୋପୀମାନେ ଅଛନ୍ତି, ବାମ୍ୟ ସ୍ୱଭାବର ଗୋପୀମାନେ ଏଇ ଶ୍ଳୋକଟି କହୁଛନ୍ତି। ଏଇଭଳି ଭାବରେ ଚାଲିବ କଥା, ଉଦ୍ଧବ ଶୁଣୁଛନ୍ତି, ଉଦ୍ଧବ ଏଭଳି ଭାବରେ ଅଭିଭୂତ ହୋଇଯିବେ। ରାଧାରାଣୀଙ୍କର ଯେଉଁ ରହିଛି ଯେଉଁ 9ଟି ଚିତ୍ରଜଳ୍ପ କୁହାଯାଏ, 9ଟି ନା କେତେ, 9ଟି ନା 10ଟି, 10ଟି ଚିତ୍ରଜଳ୍ପ ରହିଛି, ଚିତ୍ରଜଳ୍ପ ଦେଖିକରି ସିଏ ତ ଅବାକ ହୋଇଯାଇଥିବେ, ଗୋପୀମାନଙ୍କର ଭାବ ଦେଖି ମଧ୍ୟ ସିଏ ଅବାକ ହୋଇଯିବେ। ତେଣୁ ଏ ଶ୍ଳୋକ ଏ ଅଧ୍ୟାୟର ଅନ୍ତିମରେ ସେ ତାଙ୍କୁ ସ୍ତୁତି କରିବେ, ଗୋପୀମାନଙ୍କ ସ୍ତୁତି କରିବେ, ସିଏ ତାଙ୍କୁ ବନ୍ଦନା କରିବେ, ତାଙ୍କୁ ପ୍ରଣାମ କରିବେ, ବନ୍ଦନା କରିବେ। ଗୋପୀମାନେ ସେଇଟାକୁ କେମିତି ଗ୍ରହଣ କରୁଥିଲେ, ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଗୋପୀମାନେ ଭାବୁଥିବେ ଉଦ୍ଧବ ଯେଉଁ ପ୍ରଣାମ କରୁଛନ୍ତି ଆମକୁ ନୁହଁ, ଏ ଯଶୋଦା ବା ଅନ୍ୟମାନଙ୍କୁ। ସେ କହେ ବନ୍ଦେ ନନ୍ଦବ୍ରଜ ସ୍ତ୍ରୀଣାମ ପାଦରେଣୁ ଅଭିକ୍ଷଣ ସହ, ନନ୍ଦବ୍ରଜର ସ୍ତ୍ରୀମାନଙ୍କୁ ମୁଁ ପ୍ରଣାମ କରୁଛି, ଅଭିକ୍ଷଣ ସବୁବେଳେ ପ୍ରଣାମ କରୁଛି। ଯାସାଂ କୃଷ୍ଣ କଥୋଦ୍ଗୀତମ କ'ଣ ପୁନାତି ଭୁବନତ୍ରୟମ, ଯାହାଙ୍କର ମୁଖରୁ ଯେଉଁ ଭଗବାନ କୃଷ୍ଣଙ୍କର କଥା ଆସୁଛି ଏ ତ୍ରିଲୋକକୁ ପବିତ୍ର କରିଦେଉଛି। ଏସବୁ ଅନ୍ତିମରେ ଆସିବେ କଥା ଏଇ 47 ଅଧ୍ୟାୟରେ, ଏତେ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଏଇଟା ରହିଛି। ଗୋପୀମାନଙ୍କର କଥା ଉଦ୍ଗାର ସବୁ ରହିଛି, ଗୋପୀମାନଙ୍କର ଭାବ କୃଷ୍ଣ ଏଇଟାକୁ ଶୁଣିବା ପାଇଁ ବହୁତ ଆନନ୍ଦିତ ହୁଅନ୍ତି। ଆମେ ଯେଉଁ ସକାଳୁ ଉଠିକି ଯେତେ ଭଜନ କରୁଛେ, ଯେତେ ଯାହା କରୁଛେ, ଭଗବାନ ଯେତିକି ଆନନ୍ଦିତ ହୁଅନ୍ତି ନାହିଁ, ଗୋପୀମାନଙ୍କ ବ୍ରଜ ଭାବରେ ଯେତେବେଳେ ଯେଉଁମାନେ ଭଜନ କରନ୍ତି ସେ ବହୁତ ଆନନ୍ଦିତ ହୁଅନ୍ତି। ଭଗବାନ ନିଜେ କହିଲେ ମାତା ମୋରେ ପୁତ୍ର ଭାବେ ନ ପାଳନ ଅତିହୀନ ଜ୍ଞାନ କରେ, ନ ପାଳନ ଏଇଟା ମାତା ମୋରେ ପୁତ୍ର ଭାବେ କରେ ନା ବନ୍ଧନ, ସେଇଟା ଚିନ୍ତା କରୁଥିବେ, ପୁଣି ଗଲେ ପୁଣି କ'ଣ ଟିକେ କ'ଣ ଭୁଲ ଭାଲ ହେଇଯିବ, ଯଦି କ'ଣ କରିବ ମା ପୁଣି ବାନ୍ଧିଦେବ, ପାଦି ପକେଇବ, ଛାଡ଼ିବ ନାହିଁ, ତୁ ରାଜା ହେଲେ କ'ଣ ହବ, ତୁ ମୋର ପୁଅ ନା କହିକିରି ପୁଣି ବାନ୍ଧି ପକେଇବ ସିଏ, ଆଉ ମୁଁ ଯିବି ସେଠି ବନ୍ଧା ହେବା ପାଇଁ। କିନ୍ତୁ ଭଗବାନ ଏଇଟା ଆନନ୍ଦ ହୁଅନ୍ତି, ସେ ରସ ଆସ୍ୱାଦନ କରିବା ପାଇଁ ସେ ଆସିଲେ ମହାପ୍ରଭୁ ରୂପରେ। ଭଗବାନ କୃଷ୍ଣ ଯେଉଁ ରସକୁ ଆସ୍ୱାଦନ କରିପାରୁନଥିଲେ ଏସବୁ ଲୀଳାରେ, ଯେତିକି ଆନନ୍ଦ ପ୍ରାପ୍ତ ହେଉନଥିଲେ ତାଠୁ ଅଧିକ ଆନନ୍ଦ ପ୍ରାପ୍ତ ହେଲେ ଆସିକି ସେଇ ଚିନ୍ତା କରିକିରି ରାଧା ଭାବରେ ଗୋପୀ ଭାବରେ ଆସିକିରି ମହାପ୍ରଭୁ ସେଇଟାକୁ ଆନନ୍ଦିତ ହେଲେ, ଆହୁରି ଅଧିକ ଆନନ୍ଦ ପ୍ରାପ୍ତ ହେଲେ, ସେଇ ସବୁ ରସ ଆସ୍ୱାଦନ କରିବା ପାଇଁ ଆସିଛନ୍ତି ମହାପ୍ରଭୁ। ଆମର ଦେଖ କେତେ ଭାଗ୍ୟ, ଆମେ ସେସବୁ ରସକୁ ଆଲୋଚନା କରୁଛେ, ଶ୍ରବଣ କରୁଛେ, କୀର୍ତ୍ତନ କରୁଛେ, କେତେ ଭାଗ୍ୟ ଦେଖନ୍ତୁ ଆମର। ଯେଉଁମାନେ ଶ୍ରବଣ କରୁନାହାନ୍ତି ତାଙ୍କର ଭାଗ୍ୟ ଆଉ କ'ଣ କହିବା, ମିଳିଲେ ମଧ୍ୟ ନେଉନାହାନ୍ତି ସେମାନେ, ଏଇଭଳି ଭାବରେ କଥା। ତେଣୁ ମାତା ମୋରେ ପୁତ୍ର ଭାବେ କରେଣ୍ଟ ବନ୍ଧନ, ଭଗବାନ ଚିନ୍ତା କରିବେ, ସେ ଚିନ୍ତା କରିବେ, କୃଷ୍ଣ ଚିନ୍ତା କରିବେ, ପୁଣି ଆସିଲା ମାନେ ଥରେ ବନ୍ଧା ହେଇଥିଲି, ଗୋଟିଏ ଥର ବାନ୍ଧିଥିଲେ ମା, ଆଉ ଦ୍ୱିତୀୟ ଥର ବାନ୍ଧି ନାହାନ୍ତି, ପୁଣି କହିଲେ ବାନ୍ଧିବେନି ବୋଲି କ'ଣ ଗ୍ୟାରେଣ୍ଟି ଅଛି ନା କ'ଣ। ଅବଶ୍ୟ ଯଶୋଦା କହିବେ ପୁଅ ତୁ ପଳେଇହା, କୋଇଲି ଲୋକେଶବଜେ ମଥୁରାକୁ ଗେଲା, ଗଲା ପୁତ୍ର ବାହୁଡ଼ି ନଇଲା, କୋଇଲି ଲୋକୀର ଦେବୀ ମୁଁ କାହାକୁ ଖାଇଲା, ପୁଅ ପୁତ୍ର ଗଲା ମଥୁରାପୁରକୁ ଆଉ କୃଷ୍ଣ ତୁ ଥରେ ପଳେଇଆ, ଆଉ ମୁଁ ଥରେ ଭୁଲରେ କେବେ ତୋତେ ବାଡ଼େଇବି ନାହିଁ। କିନ୍ତୁ କୃଷ୍ଣ ଚିନ୍ତା କରୁଛି, ନା ତୁ ଥରେ ବାଡ଼େଇଛୁ ମାନେ ମୋତେ ବାନ୍ଧି ଦେଇଛୁ, ବାଡ଼େଇ ନାହାନ୍ତି ବାନ୍ଧି ଦେଇଛୁ, ଆଉ ମୁଁ ତୋ ପାଖକୁ ଯିବି ଭୁଲରେ ଯିବି। ଏଇଭଳି ଭାବରେ ବାମ୍ୟ ଭାବରେ ଗୋପୀମାନେ ସବୁ କଥା କହିବେ। ତଥାପି କୃଷ୍ଣଙ୍କର ଯେଉଁ ସନ୍ଦେଶ ପୂର୍ବରୁ ଶୁଣିଲେ 9 ଶ୍ଳୋକରେ 29-37 ଏ 9 ଶ୍ଳୋକରେ, ତଥାପି ସେମାନେ ଏତେ ଆନନ୍ଦିତ ହେବେ ନାହିଁ। ପୁଣି ଭଗବାନ କୃଷ୍ଣଙ୍କର ଆହୁରି ପ୍ରକାର ଅନେକ ପ୍ରକାର ସନ୍ଦେଶ ରହିଛି, ଚାଲିବ କଥା, ଏତେ ଆନନ୍ଦ ରହିଛି। 11 କାଳ ରହିବେ ଉଦ୍ଧବ, କଚିଚିତ୍ ମାସାନ ବୋଲି କୁହାଯାଇଛି। କେତେ ଦିନ ରହିଥିଲେ ଏକ୍ଜାକ୍ଟ କୁହାଯାଏନି, କଚିଚିତ୍ ମାସାନ ଆଚାର୍ଯ୍ୟମାନେ ଟୀକାରେ କହନ୍ତି 11 ପାଖାପାଖି ରହିଲେ, ବର୍ଷକରୁ ଗୋଟିଏ ମାସ କମ୍, ସେଥିପାଇଁ କଚିଚିତ୍ ମାସାନ କୁହାଗଲା। କଚିଚିତ୍ ମାସା ଖାଲି ରହିକିରି ବହୁତ କଷ୍ଟରେ ରହିଲେ ନୁହଁ, କେମିତି ଉଦ୍ଧାର ପାଇବେ ଏଠୁ, ଯେମିତି ଆମର କରୁଣାରେ ବର୍ତ୍ତମାନ ଯିଏ ଯେଉଁ ବନ୍ଧେଇକି ରହିଛନ୍ତି ସେମାନେ ଚିନ୍ତା କରିଲେ କେମିତି ଆମେ ଉଦ୍ଧାର ପାଇବୁ। କିନ୍ତୁ ରେମେ ଆନନ୍ଦିତ ହେଲେ, ବୃନ୍ଦାବନରେ ସେ ରହିଲେ, ରମ୍ୟା ମାସ ଗୋକୁଳମ ସମସ୍ତଙ୍କୁ ଆନନ୍ଦିତ କଲେ, ରେମେ ନିଜେ ମଧ୍ୟ ଆନନ୍ଦିତ ହେଲେ। ଏଇଭଳି ଭାବରେ ଆମେ ସେଇ କଥାକୁ ମଧ୍ୟ ଆଲୋଚନା କରି ଆମେ ମଧ୍ୟ ଆନନ୍ଦିତ ହେବା, ଏଇ ଆମର କୃପା, ଆମ ପର ଭାଗ୍ୟ ଏଇଟା, ସେ କଥାକୁ ଆଲୋଚନା କରିବା। କିନ୍ତୁ ଅନ୍ୟମାନେ ଅନ୍ୟ କଥା ଚିନ୍ତା କରୁଛନ୍ତି, ଏ କଥାକୁ ଶୁଣୁନାହାନ୍ତି, ତାଙ୍କୁ ଆନନ୍ଦ ପ୍ରାପ୍ତ ହେଉନାହାନ୍ତି ଏଥିରେ, ଏ କଥାରେ ତାଙ୍କର ଟୁକ୍ 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 ଚାଲିଛି କଥା, ଗୁଡ଼ 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 ଚାଲିଛି ତାଙ୍କର, ଏ କଥା ତାଙ୍କୁ ଆନନ୍ଦ ଦେଉନାହିଁ, ତାଙ୍କର ସେ କଥାରେ ଆନନ୍ଦ ରହିଛି। କିନ୍ତୁ ସେ କଥା ଯେ ଆମ କଥାକୁ ଡିଷ୍ଟର୍ବାନ୍ସ, ସେଇଟା କ'ଣ କିଏ ଜାଣୁଛି ସେଇଟା? ଏଇଭଳି ଭାବରେ ଡିଷ୍ଟର୍ବାନ୍ସ ଭିତରେ ଆମେ କଥା କହିବାକୁ ପଡ଼ିବ, ଆମ ଆନନ୍ଦକୁ ଅବ୍ୟାହତ ରଖିବାକୁ ପଡ଼ିବ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେତ ଗୌରଭକୁନ୍ଦ କି ଧାଇ ଗୌରମାନନ୍ଦେ। ଗୌରବନ୍ଦ ମହାରାଜ ସବୁବେଳେ ସେଇଟା କହନ୍ତି।